ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद्भागवतम दशम स्कंद 49 अध्याय श्लोक 1। श्री शुक उवाच, बैठाना। शुकोपविष्टः पर्यङ्के, रामकृष्णो उरुमानितः रामकृष्णो उरुमानितः लेभे मनोरथान् सर्वान्, पथिजान् स चकारः, शुकोपविष्टः पर्यङ्के, रामकृष्णो उरुमानितः लेभे मनोरथान् सर्वान्, पथिजान् स चकारः। शुकोपविष्ट पर्यङ्के, रामकृष्ण उरुमानितः लेभे मनोरथान् सर्वान्, पथिजान् स चकारः। हरे कृष्ण। आमर रघुनंदन धाम तरफ आमर श्रीमद्भागवत कथा आरंभ होमर पूर्व दशम स्कंद 49 अध्याय 11-12 श्लोक पर्यंत आलोचना करा, किंतु जेहेतु आम अध्याय अनुसार कहते तेणु प्रथम आरंभ करते, तेणु आ पूर्व जो 38 अध्याय आम सब श्रवण करुले अक्रूरंकर जो मथुरारु से आसिले नंदगाँव आसते सकाळ बाहरते द्वादशी तिथि फाल्गुन मास कृष्णपक्ष द्वादशी तिथि सकाळ बाहरते पारणा न करके बाहरते, तेणु बाट सारा आसा हो गला आसी पहुँचला बेलू नंदगाँव को, तेणु ये समय भितर से अनेक चिंता करते अक्रूर मनोरथ बोली कहला। अक्रूर मनोरथ आम आलोचना करुले, तेणु आम अवश्य समस्त 38 अध्यायटा पूर्ण करना, किंतु 38 अध्याय 27 श्लोक कही सुखदेव गोस्वामी जे जहाँ सब मनोरथ करते सब मनोरथ को भगवान पूर्ण कले। सुखदेव गोस्वामी कहते जे ये कौन जो देहभूतान यान अर्थो, देहभूतान जो माने देह धारण करछंती भाव ये श्रेष्ठ लाभ, देहभूतान यान अर्थो कौन से ना संदेशा जो हरलिंग दर्शन श्रवणादि भी हित्वा दम्भं भियं सूचम, जो भी भाव अक्रूर व्यवहार करते समस्त दम्भ से थे प्रधानमंत्री, कि तथापि से भगवान पादपद्म जोटी रही से बालीरे ब्रजरजरे लोटी जाते ये क्रंदन करते से ब्रजरज मत सिक्त हो जाता ओदा हो जाता, समस्त दम्भ त्याग करदे प्रधानमंत्री ये भाव जी आम आमर जी प्रधानमंत्री से मत दम्भ त्याग करते आपण मान मन थी जो बड़े प्रथम से नौ शपथ नौ प्रधानमंत्री हिसाब से समय रे से जो प्रवेश कले पार्लियामेंट गृह से मुंडिया मारे से ये गोटे प्रधानमंत्री इतिहास विरल मुंडिया मारा, यहाँ अन्य मैंने यू पसंद करेंगे ना, ସାରା ପୃଥିବୀବାସୀ 125 କୋଟି ବର୍ତ୍ତମାନ 140 କୋଟି ହୋଇଗଲାଣି ପୃଥିବୀବାସୀ ମାନେ ଭାରତବାସୀ ପୃଥିବୀବାସୀ ମଧ୍ୟ ଠିକ କଥା 300 ଉପରେ କୋଟି ଏତିକି ଲୋକ କିଏ ଏଇଟାକୁ ଗ୍ରହଣ କରିପାରିବେ ନାହିଁ ଠିକ ଭାବରେ କିନ୍ତୁ ତଥାପି ସେ ତାଙ୍କର ଦମ୍ଭ ତ୍ୟାଗ କରିଦେଇଥିଲେ ପ୍ରଧାନମନ୍ତ୍ରୀ ହିସାବରେ ଯେଉଁ ଦମ୍ଭ ରହିଛି ତ୍ୟାଗ କରି ସେ ପ୍ରଣାମ କରିଥିଲେ ସେଇ ଭୂମିକୁ ପାର୍ଲାମେଣ୍ଟର ଭୂମିକୁ ଆଜି ଆମେ ଦେଖୁଛେ ଅକ୍ରୁର ମଧ୍ୟ ସେଇଭଳି ଭାବରେ ଲୁଟି ଯାଉଛନ୍ତି କିଏ କ'ଣ ଭାବିବ ସେ କଥା ଚିନ୍ତା କରୁନାହାନ୍ତି ସାଧାରଣ ବ୍ୟକ୍ତି ଜଣେ ଲୁଟିଲେ ଅଲଗା କଥା ପ୍ରଧାନମନ୍ତ୍ରୀ ସିଏ ଅନେକ ଦମ୍ଭ ରହିଥିବ କିନ୍ତୁ ତ୍ୟାଗ କରିଥିଲେ ଏବଂ ଭୟ ମଧ୍ୟ ତ୍ୟାଗ କରିଦେଇଥିଲେ ଏଭଳି ଭାବରେ ଲୁଟିଲେ କଂସ କ'ଣ ଚିନ୍ତା କରିବ କଂସ ସାଙ୍ଗେ ସାଙ୍ଗେ ମୋର ପିଲାମାନଙ୍କୁ ହତ୍ୟା କରିଦେବ ଏ କଥା ଜାଣିବ ଯେତେବେଳେ କଂସ କଂସର ମଧ୍ୟ CID ବିଭାଗ ରହିଛି ବହୁତ ଟପ୍ CID ବିଭାଗ ରହିଛି ସବୁ ସାଙ୍ଗେ ସାଙ୍ଗେ ଖବର ପାଉଛି ଯେତେବେଳେ ବର୍ଣ୍ଣନା କରାଯାଇଛି ସେତେବେଳେ ଭଗବାନ ଅଘାସୁରକୁ ହତ୍ୟା କଲେ ସେତେବେଳେ ଅଘାସୁର ବକାସୁର ବୋଧେ ବକାସୁର ଅଘାସୁର ଦୁଇ ଜଣଙ୍କ ଭିତରେ ପଶିଯାଇଛନ୍ତି ନା ନା ଅଘାସୁର ଅଘାସୁର ଯେତେବେଳେ ଭଗବାନ ତା ଭିତରେ ପ୍ରବେଶ କରିଗଲେ ବୃନ୍ଦା ବ୍ରଜରେ ଏଇସବୁ ଲୀଳା ହେଉଛି କିନ୍ତୁ କଂସ ରହିଛି ମଥୁରାରେ ସେ ସାଙ୍ଗେ ସାଙ୍ଗେ ଖବର ପାଇଗଲା ମୋବାଇଲ ଠାରୁ ଆହୁରି ଦ୍ରୁତଗତିରେ ସେ ଖବର ପାଇଲା ତେଣୁ ସେମାନେ ସବୁ ଜୟଧ୍ୱନି କଲେ ଏବଂ ଦେବତାମାନେ ଏଇସବୁ ଦେଖି ହାହାକାର କଲେ ଏସବୁ ବର୍ଣ୍ଣନା କରାଯାଇଛି ତେଣୁ ଏଇଥିରେ ଆମେ ଜାଣିବା କଂସର CID ବିଭାଗ କେତେ ଟପ୍ ଥିଲା ତେଣୁ ଏଇଟା ମଧ୍ୟ ପ୍ରଧାନମନ୍ତ୍ରୀ ହିସାବରେ ଜାଣିଛନ୍ତି ଅକ୍ରୁର କିନ୍ତୁ ତଥାପି ସେ ଭୟ ତ୍ୟାଗ କରିଦେଲେ କଂସ ଯାହା କରୁଛୁ କରୁ ଲୁଟି ପଡ଼ିଲେ ସେଠି ଏବଂ ସୂଚନ କୌଣସି ସୂଚନା ନାହିଁ କ'ଣ ହେବ କ'ଣ କରିବେ ମୋର ପିଲାମାନଙ୍କୁ କ'ଣ ଅବସ୍ଥା ହେବ ଏସବୁ କୌଣସି ସୂଚନା ତ୍ୟାଗ କରିଦେଲେ ସେ ସନ୍ଦେଶା ଯେଉଁ ହରେ ଲିଙ୍ଗ ଭଗବାନଙ୍କର ଯେଉଁ ଆଜି ଦର୍ଶନ କରୁଛନ୍ତି ଦର୍ଶନ ଶ୍ରବଣାଦିଭି ଦର୍ଶନ କରୁଛନ୍ତି ଶ୍ରବଣ କରୁଛନ୍ତି ଆମ ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ହରେ ଲିଙ୍ଗ କହିଲେ ଭଗବାନଙ୍କ ଭକ୍ତଙ୍କୁ ମଧ୍ୟ ବୁଝା ହେବ ହରେ ଲିଙ୍ଗ କହିଲେ କେବଳ ଭଗବାନଙ୍କର ମୂର୍ତ୍ତିକୁ ବୁଝାଯିବ ନାହିଁ ତାଙ୍କର ଭକ୍ତ ମଧ୍ୟ ହରେ ଲିଙ୍ଗ ଭଗବାନ ଭକ୍ତ ଭଗବାନ ଭଳି ତାଙ୍କଠାରୁ ତାଙ୍କୁ ଦର୍ଶନ କରିବା ତାଙ୍କଠାରୁ ଶ୍ରବଣ କରିବା ଆଦି ଆଦି ବି କହିଲେ କୀର୍ତ୍ତନ ସ୍ମରଣ ଇତ୍ୟାଦି ଯାହା ସବୁ ରହିଛି ଭକ୍ତିର ଅଙ୍ଗ ଇଏ ହେଉଛି ଦେହଭୂତାନ ୟାନ ଅର୍ଥ ମନୁଷ୍ୟ ଜନ୍ମର ଇଏ ହେଉଛି ଶ୍ରେଷ୍ଠ ଲାଭ ଯାହା ହଉ 38 ଅଧ୍ୟାୟ କଥା ସରିଛନ୍ତି ତେଣୁ ଆମେ ଆଉ ସେ ବିଷୟରେ ବର୍ଣ୍ଣନା କରିବା ନାହିଁ 39 ଅଧ୍ୟାୟରୁ ଆରମ୍ଭ କରିବା ଯାହା ସବୁ ମନୋରଥ କରିଥିଲେ ଭଗବାନ ତାହା ସବୁ ପୂରଣ କଲେ ତେଣୁ ବର୍ତ୍ତମାନ 39 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଏଠାରେ 39 ଅଧ୍ୟାୟରେ କୁହାଯାଉଛି ଯେ କ'ଣ ନା ସୁଖୋପବିଷ୍ଟ ପର୍ଯ୍ୟଙ୍କେ ସହ କହିଲେ ଅକ୍ରୁର ପର୍ଯ୍ୟଙ୍କେ କହିଲେ ଖଟୁଆୟା ସୁନ୍ଦର ପଲଙ୍କରେ ସୁଖୋପବିଷ୍ଟମ ସୁଖେନ ଉପବିଷ୍ଟ ତଥା ସବୁ ଖାଦ୍ୟ ସବୁ ଗ୍ରହଣ କଲେ ପାରଣା କଲେ ସନ୍ଧ୍ୟାବେଳେ ପାରଣା କଲେ ଦଧି ମଧୁପର୍କ ଦଧି ମିଶ୍ରିତ ମଧୁପର୍କକୁ ପାରଣା କଲେ ତେଣୁ ଏଇଟା ପାରଣା ଟାଇମ୍ ନୁହଁ ପାରଣା ଟାଇମ୍ ବ୍ୟତୀତ ହୋଇଯାଇଥିଲା କିନ୍ତୁ ପାରଣା ଟାଇମ୍ ବ୍ୟତୀତ ହେଲେ ମଧ୍ୟ ସେ ପାରଣା କରିନଥିଲେ ଏଥିରେ ଯେଉଁ ଗୋଟେ କଥା ରହିଛି ଯେଉଁ ଉପଦେଶାମୃତରେ ଆମର ରୂପ ଗୋସ୍ୱାମୀଙ୍କର ରହିଛି କଥା ନିୟମାଗ୍ରହ ଗୋଟେ ଉନ୍ନତ କାର୍ଯ୍ୟ ପାଇଁ ଗୋଟେ ଯେଉଁ ନିମ୍ନ କାର୍ଯ୍ୟକୁ ତ୍ୟାଗ କରିଦେଇକି ହେବ ଭଗବାନଙ୍କ ଦର୍ଶନରେ ଯାଉଛନ୍ତି ଦ୍ୱାଦଶୀ ପାରଣା ଏକାଦଶୀ ବ୍ରତ ଏସବୁ କ'ଣ ପାଇଁ ହେଇଛି ଭଗବାନ ପ୍ରାପ୍ତ ହେବା ପାଇଁ ଯିଏ ସ୍ୱୟଂ ଭଗବାନ ପ୍ରାପ୍ତ ହେଉଛନ୍ତି ତାଙ୍କର ଆଉ ନିୟମ ପାଳନ କରିବା କ'ଣ ଦରକାର ଯଦିଓ ଦ୍ୱାଦଶୀ ପାରଣା ସମୟ ବିତି ଯାଇଥିଲା କିନ୍ତୁ ତଥାପି ସେ ପାରଣା କରିନଥିଲେ ଭଗବାନଙ୍କୁ ଦର୍ଶନ କରୁ ଭଗବାନ କାର୍ଯ୍ୟରେ ଲିପ୍ତ ରହିଛନ୍ତି ତେଣୁ ସନ୍ଧ୍ୟାବେଳେ ସେ ପାରଣା କଲେ ମଧୁପର୍କ ପାରଣା କଲେ ଏବଂ ସୁନ୍ଦର ବହୁଗୁଣ ଅନ୍ନ ଚତୁର୍ବିଧ ଇତ୍ୟାଦି ବିଭିନ୍ନ ପ୍ରକାର ଅନ୍ନ ସବୁ ରହିଛି ସେସବୁ ଗ୍ରହଣ କଲେ ଭଗବାନଙ୍କର ରାଜଭୋଗ ଭଗବାନ ଯେଉଁଠି ଭଗବାନ ପାଇଁ ତିଆରି ହେଉଛି ପ୍ରସାଦ ଭୋଗ ତିଆରି ହେଉଛି ସେ କିଭଳି ଭାବେ ପ୍ରସାଦ ନ ହୋଇଥିବ ଭଗବାନ ସେଠି ସ୍ୱୟଂ ଉପସ୍ଥିତ ଅଛନ୍ତି ଯେଉଁ ବର୍ଣ୍ଣନା କରାଯାଇଛି ଏ ଯେଉଁ ଭଗବାନଙ୍କର ଯେଉଁ ପ୍ରସାଦ ଏ ବର୍ଣ୍ଣନା କରାଯାଇଛି ସ୍କନ୍ଦ ପୁରାଣରେ ଉତ୍କଳଖଣ୍ଡରେ ଜଗନ୍ନାଥଙ୍କର କଥାରେ ଆସିଲା ସେ କଥା, ଯେତେବେଳେ ଶିବ ଯାଇଥିଲେ, ନାରଦ ମୁନି ଯାଇଥିଲେ ବୈକୁଣ୍ଠ ଲୋକକୁ, ବୈକୁଣ୍ଠ ଲୋକରେ ଭଗବାନଙ୍କ ପ୍ରସାଦ ପ୍ରାପ୍ତ ହୋଇକି ସେ ବହୁତ ଉନ୍ନତ ଭାବରେ ନୃତ୍ୟ କରୁଛନ୍ତି, ଉନ୍ନତ ଭାବରେ ନୃତ୍ୟ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ନୃତ୍ୟ କରୁଛନ୍ତି। ଏଇଟାକୁ ଦେଖି ଶିବଜୀ ପଚାରିଲେ, କ'ଣ ନାରଦ ତୁମେ କ'ଣ ଏତେ ଉନ୍ନତ ଭାବରେ ନୃତ୍ୟ କରୁଛ କ'ଣ ପାଇଁ? ନା ଆଜି ମୁଁ ଭଗବାନଙ୍କର କୃପା ପ୍ରାପ୍ତ ହେଲି, ପ୍ରସାଦ ପ୍ରାପ୍ତ ହେଲି, ନା ମୋତେ ଟିକେ ସେ ପ୍ରସାଦ ଦିଅ। ତେଣୁ ନାରଦମାନେ ଦେଖିଲେ ତାଙ୍କର ନଖରେ ଗୋଟେ କଣିକାଟେ ଲାଗିଥିଲା, ତେଣୁ ସେଇଟାକୁ ଶିବଜୀ ପାଇକିରି ସିଏ ମଧ୍ୟ ଉନ୍ମତ ନୃତ୍ୟ କଲେ, ନୃତ୍ୟ କଲେ। ଏଇଟାକୁ ଦେଖି ପାର୍ବତୀ ପଚାରିଲେ, କ'ଣ ପାଇଁ ଏଭଳି ନୃତ୍ୟ କରୁଛନ୍ତି ପ୍ରଭୁ? ନା ଆଜି ଆମେ ଭଗବାନଙ୍କର ପ୍ରସାଦ ପ୍ରାପ୍ତ ହେଲୁ, ନା ମୋତେ ସେ ପ୍ରସାଦ ଦେବ ନାହିଁ, ଦେଲ ନାହିଁ, ତୁମେ ଏକୁଟିଆ ପାଇଦେଲ। ଭାବରେ ପାର୍ବତୀ ମନ ଦୁଃଖ କଲେ। ତେଣୁ ଭଗବାନ ବ୍ୟବସ୍ଥାରେ ଏଭଳି ହେଲା, ଯେତେବେଳେ ଜଗନ୍ନାଥ ମନ୍ଦିରରେ ଯେଉଁ ପ୍ରସାଦ ଲାଗୁଛି, ଭୋଗ ଲାଗୁଛି, ସେ ବିମଳାଙ୍କ ପାଖେ ଲାଗୁଛି, ପାର୍ବତୀଙ୍କ ପାଖେ ଲାଗୁଛି, ଲାଗିଲେ ସେ ମହାପ୍ରସାଦରେ ପରିଣତ ହେଉଛି ଏବଂ ଆଚାଣ୍ଡଳ ବ୍ରାହ୍ମଣ ସମସ୍ତେ ସେଇଟାକୁ ଗ୍ରହଣ କରୁଛନ୍ତି। ଯଦି ଗୋଟେ କୋଢ଼ୁଆ ରହିଯାଇଛି ଅନ୍ନପ୍ରସାଦ, ତାକୁ ଯଦି କୁକୁର ମୁହଁ ମାରିଛି, ତଥାପି ବ୍ରହ୍ମା ଅଛି, ସେ ପ୍ରସାଦକୁ ଲଗାଉଛନ୍ତି, ପାଟିରେ ଲଗ ସମ୍ମାନ କରୁଛନ୍ତି। ଏଭଳି ମହାପ୍ରସାଦର ମହାତ୍ମା ରହିଛି, ସେ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହଉ, ଆଜି ସେହିଭଳି ଭାବରେ ମହାପ୍ରସାଦ ପ୍ରାପ୍ତ ହୋଇ ଅକ୍ରୁଡ଼ ବହୁତ ଆନନ୍ଦ ହୋଇଛି, ତାଙ୍କ ଜୀବନରେ ଯାହା ସବୁ ଚିନ୍ତା କରିଥିଲେ ଆଜି ସବୁ ପୂରଣ ହୋଇଯାଇଛି। ବହୁ ବର୍ଷ ଧରି ସେ ଚିନ୍ତା କରୁଥିଲେ ଭଗବାନଙ୍କୁ ଦର୍ଶନ କରିବା ବୋଲି, ଚିନ୍ତା ପ୍ରାପ୍ତ ହୋଇପାରୁନଥିଲେ, ଦର୍ଶନ ପ୍ରାପ୍ତ ହୋଇପାରୁନଥିଲେ। କାରଣ ଯେତେବେଳେ ବସୁଦେବ ଦେବଙ୍କର ବିବାହ ହୋଇଥିଲା, ପାଖାପାଖି 19 ବର୍ଷ ତଳର ଘଟଣା, ସେତେବେଳେ ଆକାଶବାଣୀ ହୋଇଥିଲା ତାଙ୍କର ଅଷ୍ଟମ ଗର୍ଭ କଂସକୁ ହତ୍ୟା କରିବ। ତେଣୁ ସମସ୍ତ ମଥୁରାବାସୀମାନେ ଆନନ୍ଦିତ ହେଉଥିଲେ ଭଗବାନ ଦର୍ଶନ କରିବେ, କିନ୍ତୁ ଦର୍ଶନ କରିପାରୁନଥିଲେ, କେବଳ ଚିନ୍ତା କରୁଥିଲେ ଭଗବାନଙ୍କୁ। ଆଜି ଅକ୍ରୁର ପ୍ରଥମ ଥର ପାଇଁ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଏବଂ ଭଗବାନ ତାଙ୍କୁ କେତେ ସୁନ୍ଦର ଭାବରେ ଆତିଥ୍ୟ ପ୍ରଦାନ କରିଛନ୍ତି, ଅକ୍ରୁରଙ୍କ ସମସ୍ତ ମନରଥକୁ ସେ ପୂରଣ କରିଛନ୍ତି ଏବଂ ବହୁତ ସୁନ୍ଦର ଖାଦ୍ୟ ପ୍ରଦାନ କରିଛନ୍ତି। ଏହିଭଳି ଭାବରେ ସୁଖ ପବିଷ୍ଟ ବହୁତ ଆନନ୍ଦ ଆନନ୍ଦରେ ସେ ପର୍ଯ୍ୟଙ୍କ ଯେଉଁ ପଲଙ୍କରେ ବସିଛନ୍ତି, ଉପବିଷଣ କରିଛନ୍ତି। ସୁଖେନ ଉପବିଷ୍ଟ ତଥ ରାମକୃଷ୍ଣ ଉରୁମାନିତ, ରାମକୃଷ୍ଣ ଉରୁମାନିତ, ଏଇଟା ରରେ ହର୍ଷକାର ଦୀର୍ଘକାର ହେବ, ହର୍ଷକାର ରହିଯାଇଛି, ରୁ ଦୀର୍ଘ ଉଚ୍ଚାରଣ ହେବ, ଉରୁମାନିତ, ରୁମାନିତ ହେଇଗଲେ ଅଲଗା ହେଇଯିବ, ତାର ଅର୍ଥ ଅଲଗା ହେଇଯିବ। ଉରୁମାନିତ ବହୁତ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସେ ଭଗବାନ ଭଗବାନଙ୍କ ଉପରେ କେହି ନାହାନ୍ତି, ଭଗବାନ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ, ସମସ୍ତେ ସେ ସମସ୍ତେ ତାଙ୍କୁ ସମ୍ମାନ ଜଣେଇବେ, ଭଗବାନ ଉପରେ କେହି ନାହାନ୍ତି, ତେଣୁ ସେ କାହାକୁ ସମ୍ମାନ କରିବା କଥା ନୁହଁ, କିନ୍ତୁ ତଥାପି ତାଙ୍କର ଭକ୍ତଙ୍କୁ ସେ ସମ୍ମାନ ପ୍ରଦର୍ଶନ କରନ୍ତି। ତେଣୁ ଉରୁମାନିତ ବହୁତ ତାଙ୍କୁ ସବୁ ସମ୍ମାନ ପ୍ରଦର୍ଶନ କରିଥିଲେ, ଉରୁମାନିତ ତାଙ୍କୁ, ଏମିତିକି ଅକ୍ରୁର ନଚାହିଁଲେ ମଧ୍ୟ ତାଙ୍କର ସବୁ ପାଦ ସମ୍ଭାନ କରିଥିଲେ, ବଳରାମ କୃଷ୍ଣ, କୃଷ୍ଣ ଏବଂ ବଳରାମ ଦୁଇ ଜଣ ଯାକ ଏହିଭଳି ଭାବରେ ସମ୍ମାନିତ କରିଥିଲେ। ଉରୁ କହିଲେ ଅଧିକମ, ମାନିତ କହିଲେ ପୂଜିତ, ସନ୍ ପୂଜା କରିଥିଲେ, ଆମେ ଭଗବାନ ପୂଜା କରୁଛୁ, ଭଗବାନ ଭକ୍ତଙ୍କୁ ପୂଜା କରନ୍ତି, ସେଇଥିପାଇଁ ଶିବଜୀ ପାର୍ବତୀଙ୍କୁ କହୁଛନ୍ତି ପଦ୍ମପୁରାଣରେ ଯେ ଆରାଧନା ନାମ ସର୍ବେଷାଂ ବିଷ୍ଣୁର ଆରାଧନା ପରମ, ଯେତେ ଆରାଧନା ଅଛି ସବୁଠାରୁ ଶ୍ରେଷ୍ଠ ଆରାଧନା ହେଉଛି ଭଗବାନ ବିଷ୍ଣୁଙ୍କର, କିନ୍ତୁ ତସ୍ମାତ୍ ପରତରଂ ଦେବୀ, କିନ୍ତୁ ଭଗବାନ ବିଷ୍ଣୁଙ୍କର ଆରାଧନା ଠାରୁ ଆହୁରି ଗୋଟେ ଉନ୍ନତର ଆରାଧନା ଅଛି, ନା କ'ଣ ସେଇଟା? ନା ତଦୀୟାନାଂ ସମର୍ଚ୍ଚନମ୍, ତାଙ୍କର ଭକ୍ତଙ୍କର ପୂଜା କରିବା, ଇଏ ହେଉଛି ଶ୍ରେଷ୍ଠ ଆରାଧନା, ଶିବଜୀ କହୁଛନ୍ତି ପାର୍ବତୀଙ୍କୁ। ତେଣୁ ଭଗବାନ ନିଜେ ପୂଜା କରୁଛନ୍ତି ତାଙ୍କର ଭକ୍ତଙ୍କୁ, ଅକ୍ରୁରଙ୍କୁ ପୂଜା କରୁଛନ୍ତି, ଉରୁମାନିତ। ତେଣୁ ପଥି ଆସିଲା ବେଳେ 40-50 କିଲୋମିଟର ହେବ ମଥୁରାରୁ ନନ୍ଦଗାଓଁ, ଏସବୁ ମଧ୍ୟ ହିସାବ ଅଛି, କେତେ ହିସାବ ସବୁ ତ ଅଛି, ପାଖାପାଖି ସେତିକି ହେବ। ତେଣୁ ଏଇ ବାଟରେ ଯାହା ସବୁ ଚିନ୍ତା କରିଥିଲେ, ପଥି କହିଲେ ଆଗମନ ମାର୍ଗେ ଯାନ ମନରଥାନ, ଯାହା ସବୁ କାମନା ଥିଲା ଚକାର ସେସବୁକୁ ସର୍ବାନ୍ ଲେଭେ, ଯାହା ସବୁ ମନୋରଥ କରିଥିଲେ ଚକାର କହିଲେ ମନୋରଥ ଯାହା କରିଥିଲେ ଭଗବାନ ସବୁକିଛିକୁ ସର୍ବାନ୍ ଲେଭେ ସବୁ ସେ ପ୍ରାପ୍ତ ହୋଇଗଲେ ଭଗବାନଙ୍କ ଦ୍ୱାରା ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍ ଷଡ଼ାଙ୍ଗ ଶରଣଗତି ହୈବ ଯାହାର ତାହାର ପ୍ରାର୍ଥନା ଶୁଣେ ନନ୍ଦ ଶ୍ରୀନନ୍ଦ କୁମାର ଭଗବାନଙ୍କୁ ଯେଉଁମାନେ ଶରଣଗତି କରିଛନ୍ତି ଶରଣରେ ଯାଇଛନ୍ତି ତାଙ୍କର ସମସ୍ତ ମନୋଭୀଷ୍ଟ ଭଗବାନ ପୂରଣ କରନ୍ତି ତେଣୁ ଏଭଳି ଭାବରେ 49 ଅଧ୍ୟାୟରେ ଶ୍ରୀଧର ସ୍ୱାମୀ କହୁଛି ନବତ୍ରିଂଶେ ପୁରୀ ଗଚ୍ଛତି ଅଚ୍ୟୁତେ ଗୋପିକୋ ଉକ୍ତୟ ଅକ୍ରୂରେଣ ଅଥ କାଳିନ୍ଦ୍ୟା ବିଷ୍ଣୁ ଲୋକସ୍ୟ ଦର୍ଶନ ଲେଖା ହେଇଛି ନା ବିଷ୍ଣୁ ଲୋକ ଦର୍ଶନ ଏ 49 ଅଧ୍ୟାୟରେ ବର୍ଣ୍ଣନା ନବତ୍ରିଂଶେ ପୁରୀ ଗଚ୍ଛତି ପୁରୀ କହିଲେ ମଥୁରାପୁରରୁ ଗଲେ 49 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ମଥୁରାପୁରରୁ ଗଲେ ସେ ଅଚ୍ୟୁତେ ଗୋପିକୋ ଉକ୍ତୟ ଅଚ୍ୟୁତ ଭଗବାନ ସ୍ୱୟଂ ଭଗବାନ ଏବଂ ଗୋପିକାଙ୍କର ଉକ୍ତି ମଧ୍ୟ ରହିଛି 49 ଅଧ୍ୟାୟରେ ଗୋପିକାଙ୍କ ପ୍ରସିଦ୍ଧ ବିରହ ଗୀତି 13 ଶ୍ଳୋକରେ ଏସବୁ 13 ଶ୍ଳୋକରେ ଗୋପୀମାନଙ୍କର ଉକ୍ତି ରହିଛି ଗୋପିକ ଉକ୍ତ ହେ ବିରହ ଗୀତି ଏଇଟା ଅକ୍ରୂରେଣ ଅଥ କାଳିନ୍ଦ୍ୟା ତେଣୁ ଅକ୍ରୂର ଯେଉଁ ଗଲେ କାଳିନ୍ଦ୍ୟାଙ୍ଗ ବିଷ୍ଣୁ ଲୋକସ୍ୟ ଦର୍ଶନମ କାଳିନ୍ଦୀ ବା ଯମୁନା ନଦୀରେ ଭଗବାନଙ୍କର ଦର୍ଶନ ସେ କରିବେ ଏସବୁ ବିଷୟ ଏ 49 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତେଣୁ ଭକ୍ତାନାଂ ମନୋରଥା ସତ୍ୟ ଭବନ୍ତି ଇତି ଦ୍ୱତନ୍ୟାହ ଭକ୍ତମାନଙ୍କ ମନୋରଥକୁ ଭଗବାନ ପୂର୍ଣ୍ଣ କରନ୍ତି ଏଇଟାକୁ ବର୍ଣ୍ଣନା କରାଯାଉଛି ଏହି ଶ୍ଳୋକରେ ଶୋକପବିଷ୍ଟ ସମସ୍ତ ତାଙ୍କର କାମନାକୁ ପୂର୍ଣ୍ଣ କରିଦେଇଛନ୍ତି ଭଗବାନ ରାମକୃଷ୍ଣାଭ୍ୟାମ ଉରୁ ଅଧିକଂ ମାନିତମ ଭଗବାନ ତାଙ୍କୁ ବହୁତ ପୂଜା କରିଥିଲେ ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଯା ଲୀଳା ମଜୟତ ସଦ୍ୟୋ ଜଗତ ଶୋକା ନବେ କ୍ଷୀଣମ ଯେଉଁ ଲୀଳାକୁ ଶୁଣିଲା ମାନେ ଜଗତ ଶୋକା ନବେ ଅଖିଳମ ଯେଉଁ ଜଗତ ଯେଉଁ ଶୋକ ଅର୍ଣ୍ଣବରେ ରହିଛନ୍ତି ଅଖିଳ ଶୋକ ବହୁତ ଅଖିଳ ଦୁଃଖ ସାଗରରେ ବୁଡ଼ିକି ରହିଛନ୍ତି ଯାହାଙ୍କର ଲୀଳାକୁ ଶ୍ରବଣ କଲା ମାତ୍ରେ ସେଥିରୁ ସେ ମୁକ୍ତ ହୋଇଯିବେ ତତ୍ ବ୍ୟାଖ୍ୟାନ ବି ଜୟଂ ମାଂ ପ୍ରେରୟତ ସ୍ୱତ୍ର ମେ ଗତି ସେହି ଲୀଳାକୁ ଯେ ବର୍ଣ୍ଣନା କରିବା ପାଇଁ ଯିଏ ମୋତେ ପ୍ରେରଣା କରୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ସିଏ ମୋର ଗତି ହୁଅନ୍ତୁ ସିଏ ମୋର ଲକ୍ଷ୍ୟ ହୁଅନ୍ତୁ ସେହି ପ୍ରଭୁ ଭଗବାନ କୃଷ୍ଣଚନ୍ଦ୍ର ଉରୁ ଶବ୍ଦେନ କୃତ ମନୋରଥେଭ୍ୟା ଅପି ଅଧିକ ପ୍ରାପ୍ତି ଉକ୍ତାହା ଉରୁ ଶବ୍ଦେନ ଅର୍ଥ ସନାତନ ଗୋସ୍ୱାମୀ କହୁଛନ୍ତି ସେ ଯାହା ସବୁ ଚିନ୍ତା ନ କରିଥିଲେ ତାହା ମଧ୍ୟ ପ୍ରାପ୍ତ ହେଲେ କୃତ ମନୋରଥ ଅଭ୍ୟପି କ'ଣ ଉରୁ ଶବ୍ଦେନ କୃତ ମନୋରଥଭ୍ୟା ଅପି ଅଧିକ ପ୍ରାପ୍ତି ଯାହା ସବୁ ମନୋରଥ କରିଥିଲେ ଏଇଟା ଭଗବାନ ଏଇଭଳି ଭାବରେ କରିବେ ମୋତେ ମୋ ସହିତ ବ୍ୟବହାର କରିବେ ଯାହା ସବୁ ଚିନ୍ତା କରିନଥିଲେ ତାଠାରୁ ଅଧିକ ଭଗବାନ ପ୍ରଦାନ କଲେ ତାଙ୍କୁ ସେଥିପାଇଁ ଉରୁ ଶବ୍ଦ ବ୍ୟବହାର କରାଯାଇଛି ଅଧିକ ପ୍ରାପ୍ତି ଉକ୍ତାହା ରାମସ୍ୟାଦ ନିର୍ଦ୍ଦେଶ ଆତିଥ୍ୟେନ ଉରୁମାନେନ ତସୈବ ଅତ୍ର ପ୍ରାର୍ଥନା ତେଣୁ ଭଗବାନ ତାଙ୍କର ମନୋରଥକୁ କେବଳ ପୂର୍ଣ୍ଣ କରିଛନ୍ତି ତାହା ନୁହେଁ ସେ ଯାହା ଚିନ୍ତା କରିନଥିଲେ ମଧ୍ୟ ଭଗବାନ ତାହା ପ୍ରଦାନ କରିଛନ୍ତି ସେଥିପାଇଁ ଉରୁ ଶବ୍ଦ ବ୍ୟବହାର କରାଯାଇଛି ଉରୁ ଶବ୍ଦେନ ତେଣୁ 2 ଶ୍ଳୋକରେ ବହୁତ ସୁନ୍ଦର କଥା ରହିଛି ଯେ କିମଲଭ୍ୟଂ ଭଗବତୀ ପ୍ରସନ୍ନେ ଶ୍ରୀ ନିକେତନେ ତଥାପି ତତ୍ପର ରାଜନ୍ ନହିଁ ବାଞ୍ଛନ୍ତି କଞ୍ଚନ ଭଗବାନଙ୍କର ଭକ୍ତ କିମ୍ ଅଲଭ୍ୟ ତାଙ୍କ ପାଇଁ କ'ଣ ଅଲଭ୍ୟ କୁହାଯାଉଛି ହେ ରାଜନ୍ ଶ୍ରୀନିକେତନେ କହିଲେ ସର୍ବସମ୍ପଦା ଶ୍ରେୟେ ଭଗବାନଙ୍କର ଗୋଟେ ନାମ ହେଉଛି ଶ୍ରୀନିକେତନ କହିଲେ ସେ ସର୍ବସମ୍ପତ୍ତିର ଆଶ୍ରୟ ସିଏ ଭଗବତୀ ପ୍ରସନ୍ନେ ସେ ଭଗବାନ ଶ୍ରୀନିକେତନ ଭଗବାନ ଶ୍ରୀନିକେତନେ ଭଗବତୀ ପ୍ରସନ୍ନେ ସେ ଯାହାଙ୍କ ଉପରେ ପ୍ରସନ୍ନ ଯଶ ପ୍ରସାଦାତ୍ ଭଗବତ ପ୍ରସାଦ କୁହାଯାଏ ଯାହାଙ୍କର ପ୍ରସନ୍ନତାରେ ଭଗବାନ ପ୍ରସନ୍ନ ହୁଅନ୍ତି ଆଉ ଭଗବାନ ପ୍ରସନ୍ନ ହେଲେ କ'ଣ ହୁଅ ନା ସେଠି କୁହାଯାଉଛି କିମ୍ ଆଉ ଭଲ ତାଙ୍କ ପାଇଁ କ'ଣ ରହିଛି ବାକି ରହିଛି ପ୍ରାପ୍ତ ହେବାର ସବୁକିଛି ସେ ପ୍ରାପ୍ତ ହୋଇଯିବେ ସବୁକିଛି ଲବ୍ଧ ହୋଇଯିବ ତାଙ୍କ ପାଇଁ କିମ୍ ଅଲଭ୍ୟ ଭଗବତୀ ପ୍ରସନ୍ନେ किम कहे आ कौन वस्तु रही प्राप्त होगापी अलभ्यम अप्राप्य भवती किमपी नालभ्यम अपितु सर्वमेव सुलभम इत्यर्थ। भगवान जो मैंने संतोष जहाँ संतुष्ट हो जाती सी सबकि प्राप्त हो जाती कि अलभ्य वस्तु किसी ना सब मनोरथ तो पूर्ण हम तर तथापि किंतु तथापि एवं सर्ववस्तुना सुलभत्वपि जहाँ चाहिए से प्राप्त हो जाए सर्ववस्तु सुलभ हेले तत्परा कहे तदेकांत भक्ता जो मैंने भगवान एकांत भक्त किंचन वस्तु न बांचती प्रार्थयती से मैंने किसी प्रार्थना करती ना ये मोर दरकार से मोर दरकार मत दिंतु ये सब प्रार्थना करती ना बांचती ही ही कहे निश्चिंत भाव में सुखदेव गोस्वामी गोटे सिद्धांत प्रदान कर तेणु ईश्वर कह जा ननु कथम अक्रूरेण केवल कृष्ण दर्शन स्पर्शना एवं मनोरथा कृता न पारमेष्ट साजुजा दौ तत्राह विश्रांत चक्रवर्ती कहते अक्रूर केवल भगवान कृष्ण दर्शन स्पर्श आदि ये सब मनोरथ करते कहीं पारमेष्टि ब्रह्म पद प्राप्त होगापी साजुजा मुक्ति प्राप्त होगापी ये कहीं चिंता कले ना यदि जन चिंता करेंगे यहाँ चिंता जो मैंने ज्ञानी माने से माने मुक्ति ठाकुर अन्य किसी अधिक चिंता करें ना जो माने कर्मी माने से माने ये भौतिक जगत उन्नत स्थिति छड़ा अन्य किसी चिंता करें ना से भावते ये सब श्रेष्ठ लाभ किंतु भक्त मान छा अन्य बुझीपर ना तथापि जदि जन प्रश्न कर अक्रूर कहीं सब चिंता कले ना से जहाँ चाहिए ता प्राप्त होता तेणु सुखदेव गोस्वामी से प्रश्नर उत्तर एक कहते जन भगवान प्रसन्न कले कि अलभ्य वस्तु रहा सबकि प्राप्त हे तेणु गोकुलात श्रीकृष्ण नयनार्थं आगतस्या अक्रूरस्य दुर्घट मनोरथानां परिपूर्त्या स्वस्य ब्रजजनतया अभिमानात् तस्मिन् जातेन माश्चर्येण एव आह। सनातन गोस्वामी कहते बृहत वैष्णव दर्शन में गोकुला श्रीकृष्ण नयनार्थम गोकुला गोकुल रु नंदगाम रु जो कृष्ण को आनयन करने आगत अक्रूरस्य दुर्घट मनोरथाना तेणु आसपाई जो सब मनोरथ कर दुर्घट मनोरथ ये मनोरथ सहजरे पूर्ण हुए ना कि भगवान परिपूर्त्या स्वस्य ब्रजजनतया अभिमानात् भगवान से सब पूरण कले ब्रजजन मान प्रति ब्रजजन मैंने विशेष भाव गोपी मैंने अक्रूर प्रति माश्चर्य अक्रूर को से ईर्षा करुले तेणु तथापि सुखदेव गोस्वामी यहाँ कौन किम अलभ्य अथवा ननु अक्रूरेण जदुकूल द्रग्धु सुदुष्ट कंस हनन कथं मनोरथ मनोरथ न कृत आज जन प्रश्न करपारती अक्रूर जदुकूल को जे द्रोह करुंट कंस दुष्ट कंस सुदुष्ट कंस अक्रूर कहीं चिंता कले ना सी मृत्युवरण करूँ बा कृष्ण तक हत्या करूँ कंस हनन कथं मनोरथ न कृत कहीं से कथा मन मनोरथ कर मन जहाँ सब मन चिंता करुले चिंता ना कंस को कृष्ण हत्या करते चिंता कर कहीं कले ना सोपी तदानीमेव सिद्धे आशंका आह तेणु से चिंता करता सिद्ध होता कि तथापि से चिंता कर तेणु ये श्लोक से कथा कह जा जो मैंने भगवान भक्त से किसी चाहती ना जदवा ननु श्री नंदकिशोरा आलिंगनादिक सीओपी सुदुर्लभम कथम अक्रूर से सिद्धम जने चिंता कर भगवान जो अक्रूर को आलिंगन कले आ पूर्व अध्याय वर्णना कर सब भगवान को आलिंगन कले जहाँ जे कि भगवान केवल लक्ष्मीदेव को आलिंगन करती श्रीओपी सुदुर्लभ लक्ष्मीदेवी भगवान आलिंगन प्राप्त होगाटा ये सहज नुह बहुत दुर्लभ लक्ष्मीदेवी କଥମ ଅକ୍ରୂର ସେ ସିଦ୍ଧମ କିଭଳି ଅକ୍ରୂରଙ୍କର ସିଦ୍ଧ ହେଇଗଲା, ଅକ୍ରୂର କେମିତି ସେଇଟା ପ୍ରାପ୍ତ ହେଇଗଲେ, ତେଣୁ ସେଥିପାଇଁ ଏଇ ଶ୍ଳୋକଟି ସୁଖଦେବ ଗୋସ୍ୱାମୀ କହୁଛନ୍ତି। ଯେଉଁମାନେ ଭଗବାନ ଭକ୍ତ କିମଲଭ୍ୟ ଭଗବତୀ ପ୍ରସନ୍ନେ ଶ୍ରୀ ନିକେତନେ ତଥାପି ତତ୍ପରା ରାଜନ ନ ହିଁ ବାଞ୍ଛନ୍ତି କିଞ୍ଚନ, ଭଗବାନ ଭକ୍ତମାନେ କିଛି ପ୍ରାପ୍ତ ହେବା ପାଇଁ ଚାହାନ୍ତି ନାହିଁ। ତେଣୁ ତୃତୀୟ ଶ୍ଳୋକରେ କହୁଛନ୍ତି, ସାୟନ୍ତ ନାଶନ କୃତ୍ୱା ଭଗବାନ ଦେବକୀସୁତ ସୁହୃତ୍ସୁ ବୃତଂ କଂସସ୍ୟ ପପ୍ରଚ୍ଛା ନ ଚିକିତ୍ସିତମ୍। ସାୟନ୍ତ ସନ୍ଧ୍ୟାକାଳରେ ଅଥ ଦେବକୀସୁତ ଭଗବାନ ଶ୍ରୀକୃଷ୍ଣ, ଦେବକୀସୁତ ଶବ୍ଦ ବ୍ୟବହାର କରାଗଲା, ଯଦିଓ ଯଶୋଦା ସୁତ ସିଏ, କିନ୍ତୁ ଦେବକୀସୁତ ବୋଲି କୁହାଗଲା। କାହିଁକି ନା ଦେବକୀସୁତ ଭଗବାନ ଶ୍ରୀକୃଷ୍ଣ ସାୟନ୍ତ ନାଶନ କଲେ ସନ୍ଧ୍ୟାକାଳୀନ ଭୋଜନ, ଭଗବାନ ତାଙ୍କୁ ଭୋଜନ ପ୍ରଦାନ କଲେ ସନ୍ଧ୍ୟାବେଳେ। କୃତ୍ୱା ସୁହୃତ୍ସୁ ବସୁଦେବାଦିଷୁ କଂସସ୍ୟ ବୃତମ ଆଚରଣ ତଥା ଅନ୍ୟା ଚିକିତ୍ସିତମ ସଂକଳ୍ପିତମ କର୍ମ ପ୍ରପ୍ରଚ୍ଛ ଜିଜ୍ଞାସିତବାନ। ତେଣୁ ଭଗବାନ ଏହିଭଳି ଭାବରେ ତାଙ୍କୁ ଖାଦ୍ୟ ପ୍ରଦାନ କରି ତାଙ୍କର ଦେବକୀ ମାଆଙ୍କ ବିଷୟରେ, ପିତା ବସୁଦେବଙ୍କ ବିଷୟରେ ଏବଂ କଂସର ଆଚରଣ ଏସବୁକୁ ପ୍ରଶ୍ନ ପଚାରିଲେ। ଭଗବାନ ଏଭଳି ଭାବରେ ଅକ୍ରୂର ସୁଖରେ ଉପବିଷ୍ଟ କଲା ପରେ ଭଗବାନ ତାଙ୍କ ସହିତ କଥା ହେଉଛନ୍ତି। ଜଣେ ଆଚାର୍ଯ୍ୟ କହୁଛନ୍ତି, ସେଦିନ ରାତିରେ ଭଗବାନ କୃଷ୍ଣ ବଳରାମ ଏବଂ ଅକ୍ରୂର ଏ କେମାନେ ଶୟନ କରିନାହାନ୍ତି, ରାତି ସାରା ସେଇ କଥା ଚାଲିଥିଲା ସବୁ କଥା, ରାତି ପାଇଗଲା। ଏଣେ ଅକ୍ରୂର ଶୟନ କରିନାହାନ୍ତି, କୃଷ୍ଣ ବଳରାମ ଶୟନ କରିନାହାନ୍ତି, କି ମଥୁରାବାସୀ କେହି ଶୟନ କରିନାହାନ୍ତି, ଗୋପୀମାନେ ମଧ୍ୟ ଶୟନ କରିନାହାନ୍ତି। ଗୋପୀମାନଙ୍କ ବିରହ କଥା ଆସିବ 19-32 ଏତେରଟି ଶ୍ଳୋକରେ ବର୍ଣ୍ଣନା କରାଯିବ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ସାୟନ୍ତମ ଅସନମ କୃତ୍ୟେତି, ସନ୍ଧ୍ୟାକାଳରେ ସେ ଭୋଜନ କଲେ, ପାରଣା କଲେ, ଯଦିଓ ପାରଣା ସମୟ ପଳେଇ ଯାଇଥିଲା କିନ୍ତୁ ତଥାପି ସେ ଭୋଜନ କଲେ। ତେଣୁ ଏହି ପ୍ରସଙ୍ଗରେ କୁହାଯାଇଛି, 8-80 ବର୍ଷ ପର୍ଯ୍ୟନ୍ତ ସମସ୍ତେ ଏକାଦଶୀ କରିବା କଥା। ତେଣୁ ଭଗବାନ କ'ଣ ସବୁ କହୁଛନ୍ତି ଏକଥା ସବୁ କୁହାଯାଉଛି। ତାତ୍ୟା ସୌମଗତ କ୍ୱଚିତ୍ ସ୍ୱାଗତଂ ଭଦ୍ରମସ୍ତୁବଃ ଅପି ସ୍ୱଗାନ୍ତି ବନ୍ଧୁନାମ ଅନମିବ ମନୋମୟମ। ଭଗବାନ ଏଭଳି ଭାବରେ କହୁଛନ୍ତି, ଅକ୍ରୂରଙ୍କ ସହିତ କଥା ହେଉଛନ୍ତି। ତାତ ହେ ତାତ ଶ୍ରୀ ଭଗବାନ ଉବାଚ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, କ'ଣ ସବୁ ଲୀଳା ହେଉଥିଲା। ସୁଖଦେବ ଗୋସ୍ୱାମୀ ଦର୍ଶନ କରୁଛନ୍ତି, ଦର୍ଶନ କରି ସେ କହୁଛନ୍ତି ଭଗବାନ ଉବାଚ, ଭଗବାନ ସେ ହେ ତାତ ହେ ସୌମ୍ୟ ସ୍ୱାଗତଂ ଶୁଭାଗମନମ ଯଥା ତଥା, ସ୍ୱାଗତ କରୁଛନ୍ତି ଭଗବାନ ଅକ୍ରୂରଙ୍କୁ। ସୌମ୍ୟ, ସୌମ୍ୟ କହିଲେ କ'ଣ, ବହୁତ ତାଙ୍କର ବହୁତ ସୁନ୍ଦର ଆଚରଣ, ସୌମ୍ୟ ସୁନ୍ଦର ଆଚରଣ ରହିଛି। ସ୍ୱାଗତମ ବା ଶାନ୍ତ ସ୍ୱଭାବ, ସୌମ୍ୟ ସୋମ, ସୋମ ହେଉଛନ୍ତି ଚନ୍ଦ୍ର, ଚନ୍ଦ୍ର ଯେଉଁଭଳି ଭାବରେ ଶୀତଳ କିରଣ ପ୍ରଦାନ କରନ୍ତି ସେଇଭଳି ଭାବରେ ଇଏ ସୌମ୍ୟ ବହୁତ ଶାନ୍ତ। ସ୍ୱାଗତମ ଶୁଭାଗମନମ ଯଥା ତଥା, ଆଗତ କ୍ୱଚିତ୍ ସମାଗତ କିଂ ଭବାନ ବହ ଯୁଷ୍ମାକମ ଭଦ୍ରଂ କୁଶଳମ ଅସ୍ତୁ। ଆପଣଙ୍କର ସବୁ ମଙ୍ଗଳ ଅଛି ତ, ମଙ୍ଗଳ ଅଛନ୍ତି ତ, ଆପଣ ଏଠାକୁ ଆସିଲେ ଆପଣଙ୍କୁ ସ୍ୱାଗତ କରୁଛୁ, ଆପଣଙ୍କ ସବୁ ମଙ୍ଗଳ ଅଛି ତ, ମଙ୍ଗଳ ତ ଆପଣଙ୍କ ସବୁ। ସ୍ୱଗାନ୍ତି ବନ୍ଧୁନାମ ସ୍ୱେ ଶ୍ରୁତ ଜ୍ଞାତ ସପିଣ୍ଡା ବନ୍ଧବ ଅସପିଣ୍ଡା ତେଷାମ ଜ୍ଞାତି ବନ୍ଧୁ, ଆ ଭିତରେ ତଫାତ ରହିଛି। ସ୍ୱଜ୍ଞାତି ବନ୍ଧୁନାମ, ଜ୍ଞାତି କହିଲେ କୁଟୁମ୍ବ, କୁଟୁମ୍ବରେ ଯାଉଛନ୍ତି ଯେଉଁମାନେ, ଯେଉଁ ପାଇଁ ପିଣ୍ଡ ପ୍ରଦାନ କରାଯାଏ ସେ ହେଉଛନ୍ତି ସ୍ୱଜ୍ଞାତି। ଏ ବନ୍ଧୁ କହିଲେ ଯେଉଁମାନଙ୍କ ପାଇଁ ପିଣ୍ଡ ପ୍ରଦାନ, ସେ ନିଜ କୁଟୁମ୍ବରେ ଯାଉନାହାନ୍ତି, ଅଲଗା ବନ୍ଧୁମାନେ, ସେମାନଙ୍କ ପାଇଁ ପିଣ୍ଡ ପ୍ରଦାନ କରାଯାଏ ନାହିଁ। ତେଣୁ ଏମାନେ ସମସ୍ତେ ସ୍ୱଗାନ୍ତି ବନ୍ଧୁନାମ ତେଷାମ ବି ଅମନ ଅନମିବମ ଅନମିବ କହିଲେ ଅପାପମ ଅଦୁଃଖମ ସୁଖମ ଇତି ଯାବତ୍। ସେମାନେ ସୁଖରେ ଅଛନ୍ତି ତ, अनविमम अनामयम आरोग्य अच्छा तो रोग रोगे ना तो कौन रोग ना ये भाव में प्रश्न पचार भगवान तेणु एथेर कह विश्वनाथ चक्र ठाकुर कौन स्वे स्वे सुहृद स्वे कहले बंधु बस यही भाव स्वे सुहृद सुहृद कहले बंधु हृदय हृदय सहित तुम हृदय जी भल पाती जहाँ को हृदय सुहृद कह जाए ज्ञात कहले सात पूर्व पुरुष सात पर पुरुष पिता और माता दुहकर सात पूर्व पुरुष सात पर पुरुष जहाँ पिंड प्रदान कराए इन सब ज्ञाती ज्ञात सपिंडा सपिंड पिंड प्रदान कराए एवं बंधव कहले जो मानकर पिंड प्रदान यू संबंध ना केवल बंधु से मैने पिंडा तेसा किम अनमेव पापा भाव से पापर मुक्त हो जाइंत अनामयम कह आरोग्य से रोगशून्य यह प्रश्न पचारे भगवान तेणु ये कहु हे तात इति पितृवतया गौरवेण संबोधनम सनातन गोस्वामी कौन तात अक्रूर नाम नहीं नात बोली डाकुंट पितृवत पितांकर वसुदेवकर भाई हे अक्रूर तेणु गौरवेण संबोधनम सम्मान सहित संबोधन कर ज्ञातित्व हे सौम्य इति च साधुत्व बोधयती निजर ज्ञाति जो रही जो पिंड प्रदान करा जाए जो ज्ञाती मानक से निज ज्ञाति जाए एवं सौम्य कहार उद्देश्य हूँ साधुत्व बोधयती साधु सी अक्रूर हो साधु तेणु सौम्य शब्द व्यवहार कर अनाभिमम अनामयम इति द्वाभ्याम क्रमेण बाह्य अंतर दुख अभाव प्रश्न अनाभिमम कहले बाह्य एवं अनामयम कहले अंतर दुख बाह्य दुख शरीर विभिन्न प्रकार रोग सब रही सब बाह्य दुख बा पापर परिमाण पापर प्रभाव रे जने विभिन्न प्रकार रोग बा दुख भोग करे एवं भीतर दुख अंतर दुख हो मनस्ताप इत्यादि चिंता इत्यादि सब रही तेणु ये दुईट शब्द व्यवहार अनविमम अनामयम ये शब्द दुईट प्रश्न पचार भगवान तेणु पंचम श्लोक कौन किंतु किन्नु न कुशल कुच्छे भगवान कौन मु तुम कौन किन्नु न कुशल कुच्छे यदमाने कुड़ामये कंसे मातुल नामनी अंग स्वानं नस्तत प्रजासुच एवं प्रश्नोपि मम नाति संगत इत्याह भगवान चिंता करसंदी ए जो मु प्रश्न पचारली अक्रूरंकु तातंकु पचारली बा ककांकु पचारली चाचांकु पचारली एटा प्रकृतरे संगत नुह काहेकि ना अंग अक्रूर को अंग बोली संबोधन करत्यंत प्रिय आम शरीर अंग रही भाव में अक्रूर आम प्रकृत भगवान अंग ममी बांश जीवलोक्य जीवभूत सनातन आम सब भगवान अंश बा अंग तेणु से अंग बोली संबोधन कर अंग अक्रूर न कह अस्माकं कुलामय कुलस्य रोग रूपे मातुला नामनी मातुलाख्य कंसे यधमाने आमर परिवार रे भोजवंश आंस ये सब गोटे परिवार जजाति सब आ जदु वंश से सब आसाति जजाति पांच पुत्र थे जदुवंश भगवान एवं बहुत वंश आदु वंश से अनेक वंश सब रही गोटे हूँ भोजवंश भोजवंश कंस आने कुलामय कूलर रोग ये हूँ कंस हूँ कूलर रोग आमय ये तेणु मोर मतु बा ये कंस जो रही कंसे यधमान कंसर जो बर्तमान बर्धमान होकर कौन शक्ति बढ़ी बढ़िका जाऊँ तेणु न स्वानन अस्मद ज्ञातिनां बह युष्माकं तत् प्रजासु च किं न कुशलं पृच्छे। जो कंस जीवित अच्छी तार शक्ति वर्धित होची सेतेबेले आमर निज जन मानकर कुशल कौन पचारिबी कौन प्रश्न जिज्ञासा करिबी। कंस थिबा पर्यंत आमर ज्ञाति बंधु बांधव मानकर कौन कौन उन्नति कौन हो पारे बा कौन से माने सुख प्राप्त हो पारे जादव मान सब लुचिकी रही सब कथा आसब कथा आम से दिन कहते सीटा जदि मैंने सब लुचिकी रही विभिन्न स्थान एवं केवल अक्रूर कंस पाखे रही आ सब पलि जाइंट कई ना तेणु कह रहा मंगल हम कंस जीवित थिबा पर्यंत। तेणु विश्वनाथ चक्रवर्ती ठाकुर कहते हैं कुशल प्रश्न भी नाति संगत नाति संगत संगत अतः कुशल प्रश्न पचारवाटा ठीक नुह समस्त अकुशल अच्छा कमी कह कुशल अच्छा बोली अंग कहले अक्रूर पृछे न कूड़ामय अस्मत् कूल से रोग रूपे कंसे न स्वानंग अस्मत् ज्ञातिना आम कूल ये कंस रही गोटे रोग आमय तेणु ये थिबा पर्यंत आमर कूलर समस्त केमी अनामय हम अमंग मंगल केमी हम आरोग्य केमी हो पारे से माने ये रोग रही कंस अच्छी कंस रूपक रोग रही तेणु सिद्ध स्वामी कह एवं प्रश्नोपी मम ना ये कथा सी कौन सिद्ध स्वामी से कथा मत कही टीकार तेणु छ नंबर शुक्ल कह अहो अहो अस्मद भूत भूरी पित्रो वज्रण मार्जायो जद्धतो पुत्र मरणं जद्धेतो बंधनं तयोः। तेणु अहो भगवान कहते खेदरे मन दुखे कहते अहो अस्मत् कहले मद हेतु मोपाई आर्जय हो मान्य हो पितृ मोपाई मो पिता जे कि आर्य जणे बहुत कौन साधु व्यक्ति पितृ पितृमातुश्च भुवि प्रभुतम वृजिनम अभूत निजकु से दोषी मानुसंति भगवान मो पाई मोर पिता माता माने बहुत दुख प्राप्त हेले पितृ वृजिनम कहले दुख अनेक दुख से प्राप्त होती मो पाई जद हेतु जस मम हेतु तयो पितृ पुत्र मरणम कंसेन पुत्र हननम जद हेतु बंधनम अभूत मो पाई ताकर सब पुत्र माने मृत्युवरण कले मृत्यु माने हत्या कंस हत्या कले एवं पिता माता को मध्य बंधन कले कंस मो पाई सब कारण सब किस कारण होची मु एभली भाव निजुक भगवान चिंता करसंती भगवान पई ए सब हला बोली से भावसंती भगवान निजे भावसंती अस्मत् कहले अस्मत् मथ पुत्रात् वृजिनं दुःखं तदेव किं तत्रह मो पाई सब ये सब दुख से प्राप्त हेले मोर पिता माता माने तेणु सनातन गोस्वामी कह स्व हेतुक पितृ दुख अनुस्मृत्या अनुतप्य माह भगवान अनुताप कर एक कहते मो पाई मोर पिता माता माने ये दुखरे रोचान यटा को स्मरण करछन भगवान तेणु यहाँ अनुताप कहते भगवान अहो इति खेदे अहो शब्द व्यवहार करा जाइछि बहुत मन दुखरे कहते जद हेतु अस्य पुनरुक्ति आत्मिक हेतु ता हेतुता विवक्षा दुई थर कहते मोर हेतु मोपाई दुई थर कहते कहीं कहले ना एतच्च सर्वं अक्रूरं आश्वासनार्थं पुनरुक्ति आत्मिक हेतु निज दुई थर कहते मोपाई एटा हला मोपाई एटा हला दुई थर कहते अनुताप कथा कहते एतच्च सर्वं अक्रूर आश्वासनार्थं एवं ये सब जहाँ सब भगवान कहते अक्रूर को आश्वासन मिलू अक्रूर बहुत सन्देह रही कौन हम कौन ना भविष्य कथा कौन हम कौन ना ତେଣୁ ଅକ୍ରୂରଙ୍କୁ ଆଶ୍ୱାସନ ପ୍ରଦାନ କରୁଛନ୍ତି ଭଗବାନ। ଶ୍ରୀ ମଧୁପୁରୀ ଗମନ ହେତୁ ସ୍ଥାପନମ୍, ତେଣୁ ଭଗବାନ ଏ ଯେଉଁ କଥା କହୁଛନ୍ତି, ଅକ୍ରୂର ବର୍ତ୍ତମାନ ସେ ଆଶ୍ୱସ୍ତ ହେଉଛନ୍ତି ଯେ ଭଗବାନ ନିଶ୍ଚୟ ଯିବେ, ମଧୁପୁରୀକୁ ଯିବେ, ମଥୁରାକୁ ଯିବେ। ଯିବେ କି ନ ଯିବେ, କ'ଣ ହେବ, ଏସବୁ ସେତେବେଳେ ଜଣାନଥିଲା। ବର୍ତ୍ତମାନ ଆମେ ଜାଣିଯାଉଛେ, ହଁ ଭଗବାନ ଗଲେ ସବୁ ହେଲା, ସବୁ ହେଲା, ସବୁ ହେଲା, କିନ୍ତୁ ତା ପୂର୍ବରୁ କ'ଣ ହେବ ଅକ୍ରୂର ଚିନ୍ତା କରିପାରୁନାହାନ୍ତି। କ'ଣ ଅବସ୍ଥା ହେବ, ଭଗବାନ ଯିବେ ନା ଯିବେ ନାହିଁ, କ'ଣ ହେବ କ'ଣ ନାହିଁ, ସବୁ ତାଙ୍କର ସନ୍ଦେହ ଥିଲା। କିନ୍ତୁ ଭଗବାନ ଯେଉଁ କଥା ସବୁ କହୁଛନ୍ତି, ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଭଗବାନ ନିଶ୍ଚିତ ଭାବରେ ଯିବେ ମଧୁପୁରୀକୁ, ଆଶ୍ୱାସନ ସେ ପ୍ରାପ୍ତ ହେଉଛନ୍ତି। ତେଣୁ ସପ୍ତମ ନମ୍ବର ଶୁକ୍ଳ କହୁଛନ୍ତି, ଦିଷ୍ଟାଦ୍ୟ ଦର୍ଶନଂ ସ୍ୱାନଂ ମୟଂ ବହ ସୌମ୍ୟ କାଙ୍କିତମ ସଂଜାତଂ ବର୍ଣ୍ଣତାଂ ତାତ ତବାଗମନ କାରଣମ। ଦିଷ୍ଟାଦ୍ୟ କହିଲେ ହେ ସୌମ୍ୟ, ପୁଣି ତାଙ୍କୁ ସମ୍ବୋଧନ କରୁଛନ୍ତି ସୌମ୍ୟ ହିସାବରେ, ସାଧୁ ସୌମ୍ୟ ସାଧୁ, ହେ ତାତ ତାଙ୍କ ପିତା ବୋଲି ସମ୍ବୋଧନ କରୁଛନ୍ତି। ହେ ସୌମ୍ୟ ହେ ତାତ ଅଦ୍ୟ ଦିଷ୍ଟିଆ, ଭଗବାନଙ୍କର ଭାଗ୍ୟ କ'ଣ, ଆମର ସିନା ଭାଗ୍ୟ, ଭଗବାନଙ୍କର ଭାଗ୍ୟ କ'ଣ। ଦିଷ୍ଟିଆ ଶବ୍ଦ ବ୍ୟବହାର କରାଯାଇଛି ଭାଗ୍ୟ ନ, ଭଗବାନ କହୁଛନ୍ତି ମୋର ଭାଗ୍ୟରେ ଆଜି ମୁଁ ତୁମର ଦର୍ଶନ ପାଇଲି। ଭଗବାନଙ୍କର ସୌଭାଗ୍ୟ କ'ଣ, ଦୁର୍ଭାଗ୍ୟ କ'ଣ, ଦୁର୍ଭାଗ୍ୟ କ'ଣ ଭଗବାନଙ୍କର, ଭଗବାନଙ୍କ ଲୀଳା। ତେଣୁ ଭଗବାନ କହୁଛନ୍ତି ଅଦ୍ୟ ଦିଷ୍ଟିଆ, ଦିଷ୍ଟିଆ କହିଲେ ଭାଗ୍ୟ ନ, ମହ୍ୟଂ ମାନେ ମୋର ସ୍ୱାନାଂ ମାନେ ଜ୍ଞାତିନାଂ ବହ ଯୁଷ୍ମାକଂ କାଙ୍କ୍ଷିତଂ ପ୍ରାର୍ଥିତଂ ଦର୍ଶନଂ ସାକ୍ଷାତକାର ସଂଜାତ ତବ ଆଗମନ କାରଣ ବନ୍ୟତାମ କଥ୍ୟତାମ। ଆଜି ମୋର ବହୁତ ବଡ଼ ଭାଗ୍ୟ, ମୁଁ ଆପଣଙ୍କୁ ଦର୍ଶନ କଲି, ବହୁତ ବଡ଼ ଭାଗ୍ୟ। ତେଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି ଯେ ଆପଣ ଯେଉଁ ଆସିଲେ, ଆଗମନ କାରଣ ବନ୍ୟତାମ, ଆସିବାର କାରଣ କ'ଣ ମୋତେ ଟିକେ କୁହନ୍ତୁ, କ'ଣ ପାଇଁ ଆସିଲେ। ଭଗବାନ ସବୁ ଜାଣନ୍ତି, କିନ୍ତୁ ଲୀଳା କରୁଛନ୍ତି, ମାନବୀୟ ଲୀଳା କରୁଛନ୍ତି, ଅଜାଣତ ଭଳି ଅଜାଣତା ଭଳି କାର୍ଯ୍ୟ କରୁଛନ୍ତି, ଯେମିତି କିଛି ଜାଣିନାହାନ୍ତି। ଭଗବାନ ସବୁ ଜାଣନ୍ତି, ତେଣୁ ଅବିସ୍ମିତମ୍ ଶବ୍ଦ ବ୍ୟବହାର କରାଯାଇଛି ଭଗବାନ ପାଇଁ। ଅବିସ୍ମିତମ୍ ଷଷ୍ଠ ସ୍କନ୍ଧରେ ଦେବତାମାନେ ଯେତେବେଳେ ବୃତ୍ରାସୁର ଯେତେବେଳେ ଆସିଯାଇଥିଲେ, ତାଙ୍କୁ ଯୁଦ୍ଧ କରି ପରାସ୍ତ ହୋଇଯାଇଥିଲେ, ସେତେବେଳେ ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲେ, ତା ଦେହରେ ଏ ଶ୍ଳୋକଟି ରହିଛି, ଅବିସ୍ମିତଂ ତଂ ପରିପୂର୍ଣ୍ଣ କାମ, ଭଗବାନଙ୍କର କୌଣସି ବିସ୍ମିତ ନାହିଁ, ଆମ ପାଇଁ ସବୁ ବିସ୍ମୟ ରହିଛି, କ'ଣ ହେବ ଭବିଷ୍ୟତ ବେଳେ ଆମ ପାଇଁ ଅନିଶ୍ଚିନ୍ତ, ଆମେ ଜାଣିନେ କ'ଣ ହେବ, କିନ୍ତୁ ଭଗବାନ ସବୁ ଜାଣନ୍ତି, ଅତୀତ ଜାଣନ୍ତି, ବର୍ତ୍ତମାନ ଜାଣନ୍ତି, ଭବିଷ୍ୟତ ଜାଣନ୍ତି। ବେଦାହମ ସମତୀତାନି ବର୍ତ୍ତମାନାନି ଚାର୍ଜୁନ, ଭଗବାନ ପାଇଁ କ'ଣ ବିସ୍ମିତ ହେବାର ଅଛି, କ'ଣ ଅଛି, ଭଗବାନ ସବୁକିଛି ନିର୍ଦ୍ଦିଷ୍ଟ କରିଦେଇଛନ୍ତି, ଭଗବାନଙ୍କ ଇଚ୍ଛାରେ ବ୍ରହ୍ମା ସବୁ ଲେଖିଦେଇଛନ୍ତି। ଅଜଲିପି ବୋଲି କୁହାଯାଏ, ଆମେ କହିଲୁ ନା, ନାରଦ ମୁନି କହିଲେ ମୁଁ ଦେଖିବି ଏଇଆ, ମୁଁ ଏଇଆ ଦେଖିବି, ଏଇଆ ଦେଖିବି, ଏଇଆ ଦେଖିବି, ଯେଉଁ 36 ଅଧ୍ୟାୟରେ ବର୍ଣ୍ଣା, 37 ଅଧ୍ୟାୟରେ ନାରଦ ମୁନି ପ୍ରାର୍ଥନା କରୁଥିଲେ ଭଗବାନଙ୍କୁ, ବ୍ରହ୍ମା ସବୁ ଲିପିବଦ୍ଧ କରି ଭଗବାନଙ୍କ ଏ ଏ ଲୀଳା ହେବ, ଏ ଲୀଳା ହେବ, ତାକୁ ଅଜଲିପି ବୋଲି କୁହାଯାଏ। ଅଜଲିପି ଅଜଙ୍କର ବ୍ରହ୍ମାଙ୍କର ଲେଖା ଲେଖିଦେଇଛନ୍ତି, ଏହା ଏହା ହେବ, ଯେମିତି ଆମର ମହର୍ଷି ବାଲ୍ମୀକି ଲେଖିଲେ ରାମାୟଣ, ଭଗବାନ ଏ ଏଇଆ ଲୀଳା ସବୁ ହେବ, ଏ ଭବିଷ୍ୟତ କାଳରେ ରହିଛି, ଭବିଷ୍ୟତରେ ହେବ, କିନ୍ତୁ ବର୍ଣ୍ଣନା କରାଯାଇଛି ଯେମିତି ହେଇଯାଇଛି, ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି ରାମାୟଣ। ହଜାର ହଜାର ବର୍ଷ ତଳର କଥା, ଭଗବାନ ରାମଚନ୍ଦ୍ର ସେତେବେଳେ ଆସିନଥିଲେ, କିନ୍ତୁ ମହର୍ଷି ବାଲ୍ମୀକି ସବୁ ଦେଖିପାରୁଥିଲେ ତାଙ୍କର ମନରେ, ତାଙ୍କର ଦର୍ଶନ କରିପାରୁଥିଲେ ସେସବୁ ଭଗବାନଙ୍କ ଲୀଳାକୁ। କିନ୍ତୁ ବ୍ରହ୍ମା ମଧ୍ୟ ସେଇଭଳି ଭାବେ ରଚନା କରିଛନ୍ତି, ଭଗବାନ ଏଇଆ ଏହା ଲୀଳା ସବୁ କରିବେ, ଯାହାକୁ ନାରଦ ମୁନି ପଢ଼ିକିରି ଆସି କହିଲେ ତାଙ୍କୁ, ଆପଣ ଏହା କରିବେ, ଏହା କରିବେ, ଏହା କରିବେ, ସେମିତି ସୁଧାରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ପାଇଁ କିଛି ବିସ୍ମିତ ହେବାର ନାହିଁ, ଭଗବାନ ସବୁ ଜାଣନ୍ତି, ଏହା ମୁଁ କରିବି, ଏହା କରିବି, ଏହା କରିବି। ଆମକୁ ଯଦି ଭଗବାନ, ଆମେ ଯଦି ଅତୀତକୁ ଜାଣିପାରୁଛେ, ଭଗବାନ ଯଦି ବ୍ୟବସ୍ଥା କରିବେ, ଆମେ ଭବିଷ୍ୟତକୁ ମଧ୍ୟ ଜାଣିପାରିବା। ଯେଉଁମାନେ ସାଧୁ ସେମାନେ ସବୁ ଭବିଷ୍ୟତ କଥା ଜାଣିପାରନ୍ତି, ଯେଉଁ ଭବିଷ୍ୟତ ଜାଣିବା ପାଇଁ ତା'ର ରହିଛି ଗୋଟେ ପାଠ ରହିଛି, ଭବିଷ୍ୟତରେ କ'ଣ ସବୁ ହେବ ତାକୁ ବୁଝିବା ପାଇଁ ଗୋଟେ ପାଠ ମଧ୍ୟ ରହିଛି। ତେଣୁ ପ୍ରଭୁପାଦ ମହାରାଜ ଏମାନେ ସବୁ ଜାଣିପାରିଥିଲେ କ'ଣ ହେବ, 10,000 ବର୍ଷ ଧରି ଚାଲିବ, ଭବିଷ୍ୟତ କଥା ସେ କହିପାରିବେ, ସେମାନେ ଜାଣନ୍ତି ଭବିଷ୍ୟତରେ ଏହା ହେବ, 10,000 ବର୍ଷ ଧରି ଚାଲିବ ଇସ୍କନ୍ ମୁଭମେଣ୍ଟ। କିନ୍ତୁ ଭଗବାନ ପାଇଁ କିଛି ବିସ୍ମିତ ଜିନିଷ ନାହିଁ, ତଥାପି ସେ ବିସ୍ମିତ ହୋଇଯାଉଛନ୍ତି। ଯାହା ହେଉ, ସେ କହୁଛନ୍ତି ମୋର ଆଜି ବହୁତ ବଡ଼ ଭାଗ୍ୟ, ମୁଁ ଆପଣଙ୍କ ଦର୍ଶନ ପାଇଲି, ତେଣୁ ଆପଣଙ୍କର ଆଗମନର କାରଣ ମୋତେ କୁହନ୍ତୁ, କ'ଣ ପାଇଁ ଆସିଲେ ଆପଣ। ନିଷ୍ଠାଧ୍ୟ ଅଷ୍ଟମ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଭଗବାନ ଏଇଭଳି ଭାବରେ ପଚାରିଲେ, 2-7 ନା କେଉଁଥିରେ ପଚାରିଲେ, 4-7, ଏଇ 4 ଶ୍ଳୋକ ଯେତେବେଳେ ପଚାରି ସାରିଲେ, ବର୍ତ୍ତମାନ ଅକ୍ରୁର କ'ଣ କହିବେ ସବୁ ବର୍ଣ୍ଣନା କରାଯିବ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଅଷ୍ଟମ ଶ୍ଳୋକରେ, ପୃଷ୍ଟୋ ଭଗବତା ସର୍ବଂ ବର୍ଣ୍ଣୟା ମାସ ମାଧବ ବୈରାନୁବନ୍ଧଂ ଯଦୁଷୁ ବସୁଦେବାଧେଦ୍ୟମମ୍। ଭୁଲ ଅଛି, ବସୁଦେବ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ମାଧବ କହିଲେ ମଧୁବଂଶଜ ଅକ୍ରୂର, ମାଧବ କହିଲେ ଏଠି ଭଗବାନଙ୍କୁ ବୁଝାଯାଉ ନାହିଁ, ଏଠି ଅକ୍ରୂରଙ୍କୁ କୁହାଯାଉଛି, ମଧୁବଂଶରେ ସେ ଆସୁଛନ୍ତି, ତେଣୁ ଅକ୍ରୂର ମାଧବ। ପୃଷ୍ଠ କୃଷ୍ଣେନ ଜିଜ୍ଞାସିତ ସନ୍, ଭଗବାନ ଯାହା ସବୁ ପଚାରିଲେ, ବର୍ତ୍ତମାନ ମାଧବ କହିଲେ ଅକ୍ରୂର, ଯଦୁଷୁ କହିଲେ ଯଦୁକୂଳ ଜାତେଷୁ କଂସସ୍ୟ ବୈରାନୁବନ୍ଧମ, ଯଦୁକୂଳରେ ଜାତ ହେଇଛନ୍ତି କଂସ, ଭୋଜବଂଶରେ ଆସୁଛନ୍ତି, ଯଦୁକୂଳରେ ସେ ସବୁ ଆସୁଛନ୍ତି, ଏହି ଭୋଜବଂଶରେ ଆସୁଥିବା କଂସର ଯେଉଁ ବୈରାନୁବନ୍ଧମ କିଭଳି ଶତ୍ରୁତା ଆଚରଣ କରୁଛନ୍ତି, ଯାହା ସବୁ 36 ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା ସବୁ ବର୍ଣ୍ଣନା କଲେ। ଅକ୍ରୂର କଂସ ଯାହା ସବୁ ଅକ୍ରୂରଙ୍କୁ କହିଥିଲେ ସବୁ କଥା କହିଦେଲେ, ବୈରାନୁବନ୍ଧମ ବୈରସ୍ୟ ଶତ୍ରୁତୟା ଅନୁବନ୍ଧମ ଆଚରଣ କଥା, କିଭଳି ସେ ଚିନ୍ତା କରୁଥିଲା କୃଷ୍ଣ ବଳରାମକୁ ଆଣିକରି ଏଇଭଳି ଭାବରେ ମାରିବା, ଆମେ ମାରିବା, କ'ଣ କୁବୁଡ଼ା ପିଡ଼ ଦ୍ୱାରା ମାରିବା, ଯଦି ସେଠି ନମଲେ ତାହେଲେ ଅଷ୍ଟମଲ ଅଛନ୍ତି ସେମାନେ ମାରିବେ, ଅଷ୍ଟମଲ ନ ମାରି ପାରିଲେ ମଧ୍ୟ ଗୋଟିଏ ଗୋଟିଏ ମଲ ସହିତ ଯୁଦ୍ଧ କରି ସେମାନେ ସବୁ ଘାଇଲା ହୋଇଯାଇଥିବେ, ବହୁତ କ୍ଷୀଣ ହୋଇଯାଇଥିବେ, ସେହି ସମୟରେ ମୁଁ ତାଙ୍କୁ ହତ୍ୟା କରିବି, ଏଇଭଳି ଭାବରେ ସବୁ ପ୍ରକାର ତାଙ୍କର ଯେଉଁ ଚକ୍ରାନ୍ତ ରହିଛି ଅକ୍ରୂରଙ୍କୁ ସବୁ କହିଦେଇଥିଲେ। ଏଇଭଳି ଭାବରେ କୃଷ୍ଣ ବଳରାମଙ୍କୁ ହତ୍ୟା କଲା ପରେ ତାଙ୍କ ପିତା ମାତା ସମସ୍ତଙ୍କୁ ହତ୍ୟା କରିବା, ଯେତେ ଯଦୁକୂଳରେ ସବୁ ଅଛନ୍ତି ସମସ୍ତଙ୍କୁ ହତ୍ୟା କରିବା, ମୋର ଶ୍ୱଶୁର ଅଛନ୍ତି ଜରାସନ୍ଧ, ଏମାନେ ମୋର ଗୁରୁ, ଏମାନେ ଚାଣୁର ଅକ୍ରୂର, ଏମାନେ ସବୁ ଚାଣୁର କ'ଣ ମୁଷ୍ଟିକ ଇତ୍ୟାଦି, ଏମାନେ ସବୁ ଆମର ସାହାଯ୍ୟକାରୀ ସୈନ୍ୟ, ଏମାନଙ୍କ ଦ୍ୱାରା ଆମେ ବହୁତ ଆଉ ଯେତେ ସବୁ ଶତ୍ରୁ ଅଛନ୍ତି ସମସ୍ତଙ୍କୁ ହତ୍ୟା କରିବା, ଏହିଭଳି ଭାବରେ ଅକଣ୍ଟକ ରାଜ୍ୟକୁ ଆମେ ଭୋଗ କରିବା, ତୁମେ ମୋର ମନ୍ତ୍ରୀ ହେବ, ଏହିଭଳି ଭାବରେ ସବୁ ମନୋରଥ ପ୍ରକାଶ କରିଥିଲେ, ଯାହା ସବୁ ପ୍ରକାଶ କରିଥିଲେ ଭଗବାନ ପାଖରେ ଅକ୍ରୂର ସବୁ କହିଦେଲେ ଅନୁବନ୍ଧମ। ତେଣୁ ବସୁଦେବ ବଧ ଉଦ୍ୟମ, ବସୁଦେବକୁ ଯେଉଁ ବଧ କରିବା ପାଇଁ ଉଦ୍ୟମ କରୁଛନ୍ତି, ଆଗରୁ ଯେତେବେଳେ ନାରଦମୁନି କହିଥିଲେ ଅକ୍ରୂରଙ୍କୁ ନାରଦମୁନି ଯେତେବେଳେ କହିଥିଲେ କଂସକୁ, କଂସ ସାଙ୍ଗେ ସାଙ୍ଗେ ଖଡ଼ଗ ଉତ୍ତୋଳନ କରିଥିଲା ବସୁଦେବଙ୍କୁ ହତ୍ୟା କରିବା ପାଇଁ, ନାରଦମୁନି ତାଙ୍କୁ ସେଥିରୁ ନିବୃତ୍ତ ହେଇଥିଲେ, କହିଲେ ତୁମେ ଯଦି ବର୍ତ୍ତମାନ ବସୁଦେବଙ୍କୁ ହତ୍ୟା କରିବ ତାହେଲେ ତୁମକୁ ଯିଏ ହତ୍ୟା କରିବ ସିଏ ବର୍ତ୍ତମାନ ପଳେଇବେ, ତୁମେ ପାଇବ ନାହିଁ, କୃଷ୍ଣ ବଳରାମ ପଳେଇଯିବେ, ତେଣୁ ତାଙ୍କୁ ବାନ୍ଧିକି ରଖ, ଏଇ କଥା କହିଥିଲେ। ତେଣୁ ଏହିସବୁ କଥାକୁ କହିଲେ ଅକ୍ରୂର। ସର୍ବଂ ବୃତଂ, ସର୍ବଂ କହିଲେ ଆଉ ଯାହା ସବୁ ରହିଛି ସବୁ କଥା ସେ କହିଲେ, ସୁଖଦେବ ଗୋସ୍ୱାମୀ ଆଉ ସେସବୁ ବର୍ଣ୍ଣନା କରୁନାହାନ୍ତି ପରୀକ୍ଷିତ ମହାରାଜଙ୍କୁ କ'ଣ ସବୁ କହିଲେ। ଅନ୍ୟ ସବୁ ଗୋପାଳ ଚମ୍ପୁ ଇତ୍ୟାଦିରେ ସବୁ ହରିବଂଶରେ ଏସବୁରେ ବିଷ୍ଣୁ ପୁରାଣରେ ଏସବୁ ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଏସବୁ କଥା। ସର୍ବଂ ବୃତମ ଭଗବତେ କହିଲେ କୃଷ୍ଣାୟ ବନୟା ମାସ, ଭଗବାନ ବର୍ଣ୍ଣନା ଅକ୍ରୂର ବର୍ଣ୍ଣନା କରୁଛନ୍ତି ରାତି ସାରା, ସେ ଶେଷ ରାତିରେ ଆଉ କେହି ଶୋଇନାହାନ୍ତି, ଜଣେ ଆଚାର୍ଯ୍ୟ କହୁଛନ୍ତି ଟୀକାରେ ତାଙ୍କର, କୃଷ୍ଣ ବଳରାମ ଶୋଇନାହାନ୍ତି କି ଅକ୍ରୂର ମଧ୍ୟ ଶୋଇନାହାନ୍ତି, ରାତି ସାରା ତାଙ୍କର ଚାଲିଛି ଆଲୋଚନା, ଏଇଭଳି ଭାବରେ କଂସର ନିର୍ଯାତନା ସବୁ ଚାଲିଛି। ତେଣୁ ଏଠି ମାଧବ ଶବ୍ଦର ଅର୍ଥ ଭଗବାନଙ୍କୁ ବୁଝାଯାଉ ନାହିଁ, ମାଧବ ମଧୁବଂଶ ଭବ ଅକ୍ରୂରଙ୍କୁ କୁହାଯାଉଛି। ତେଣୁ ଏଠାରେ सनातन गोस्वामी इति श्री भगवत प्रश्न अशेषं वृतं संक्षेपेण आवर्णयत इति आह द्वाभ्यां दुईट श्लोक अक्रूर कौन कही भगवान को अशेष अनेक कथा कही राति पाई किंतु सुखदेव गोस्वामी संक्षेपर दुईट श्लोक वर्णना कले जहाँ सब अक्रूर कहले भगवान को दुईट श्लोक संक्षेप वर्णना कले कंस तन्नाम अग्रहण दुष्टत्वेन अग्रहत्वात् इति जो अक्रूर कहले भगवान कृष्ण को जो सब कहले कंस कार्यकलाप से कंस नाम उल्लेख करना कंस तन्नाम अग्रहण कंस नाम ग्रहण करना कहीं दुष्टत्वेन अग्रहत्वात् जेहेतु से दुष्ट से तार नाम मध्य नहीं आगत प्रथम सुंदर षोड़श अध्याय वर्णना करते परीक्षित महाराज प्रश्न पचारुले धर्म रूपक वृषभ को वृषभ से कथा कही से कौन दंड दौन नाम नहीं ना तेणु परीक्षित महाराज कहले मुझे जानूँ आपण हो धर्म स्वयं धर्म ब्रविष्य कहीं जो मैंने जो पाप बा जो कड़ी आपन को जो विभिन्न प्रकार अत्याचार करछि आपन ताकर नाम ग्रहण करूना कहीं ना सूचक चाबी तद्भवेत अधर्मर नाम नेले मध्य यदि आम नाम नहीं जावा ताले मध्य अधर्म आम भागी हो जावा से आप स्वयं धर्म आप जदि जानते आप किए सब आप दोष मान दंड प्रदान करम नौना कहीं से पापर जब आप नाम ने आपर भागी होजे सूचक सभी तद्भवेत जो मैंने सब कार्य करय नाम जदि आम नहीं जापर भागी होजा तेणु अक्रूर जो कहले कंसर नाम नहीं ना कंस यला कंसर नाम नहीं ना सनातन गोस्वामी कौन टीकारे आम समय हो जाए तथा मंदिर खोलिया पर्यटन आम कथा कह तेणु दश दशम श्लोक कहते ये दुईट श्लोक सुखदेव गोस्वामी अक्रूर जहाँ सब भगवान कही संक्षेप वर्णना कले राति सारा वर्णना चलो अक्रूर भगवान सहित श्रुवा क्रूर बच कृष्ण बड़स परवीरहा प्रहस्य नंदं पीतरं राज्ञां दीष्टं विजज्ञतुः दशम शुक्र कौशन्ति परी परबिरहा कहले महाबल शत्रुहननकारी परबिरहा महावीर महाबल शत्रुहननकारी कृष्ण भगवान कृष्ण से महापरबिरहा बहुत बलशाली सी श्रेष्ठ वीर सी बा अन्य वीर मान को हत्या करती परबीरहा समस्त वीर मान को हत्या करें भगवान परबीरहा से महाबल शत्रु हननकारी से हो भगवान कृष्ण बल कहले बलदेव च बलदेव मध्य अक्रूर वच श्रुत्वा अक्रूर जो सब कथा कहले यू शुणिक प्रहस्य भगवान हसिले भगवान हसिले आम मध्य हस लगला प्रहस्य पीतरंग नंदंग राज्ञांग पीतरंग कहले पिता नंद महाराज को नंद राज्ञांग कंसेन आदिष्टम कंस जहाँ सब आदेश दे अग्रूर को ये सब कु विजज्ञंतु कहले ज्ञापया मासतु सब ज्ञापन करदे कंस जहाँ सब अक्रूर कही भगवान तांकर पिता को सब कहीदे किंतु कहीदे अर्थ नुह कंस जहाँ सब चिंता कर सब कथा कहले तेणु ये कहते विश्वनाथ चक्रवर्ती ठाकुर भाषा कहते प्रहस्येति स्व मृत्युमपि निमंत्र्य स्वांतिकं मानेतुं उपक्रमते युष्माकं भगवान कहीं हसिले महाभारत गोटे प्रसंग अच्छी जोबले दुर्योधन गोटे थे बाहर एक करुले से समय से हसीदे जोबले से समय जो मैंने बॉडीगार्ड थे से हसीदे हसीदे दुर्योधन क्रोध है मु हसिली बोली तुम कहीं हसिल कौन पर हसिल कह ना आप हसिले हसिल ना मु कहीं हसिल कह जदि न कह तो मुंड काट हम
ତେଣୁ ତାଙ୍କର ଭାଳି ବି ପଡ଼ିଗଲା, କାହିଁକି ହସିଲେ ସେ। ତେଣୁ ଏଇ କଥା, ସେ ଦୁଇ ଜଣ ସେ ବନ୍ଦୀ କରି ରଖିଥିଲେ, ଦୁର୍ଯ୍ୟୋଧନ ବନ୍ଦୀ କରି ରଖିଥିଲେ ଶକୁନି ବଂଶକୁ, ଶକୁନିର ପିତାମାତା ଏମାନଙ୍କୁ ସବୁ ବନ୍ଦୀ କରି ରଖିଥିଲେ। ତେଣୁ ସେଇ ଦୁଇ ଜଣ ଶକୁନିଙ୍କୁ ତାଙ୍କ ପରିବାରଙ୍କୁ ଖାଦ୍ୟ ପ୍ରଦାନ କରୁଥିଲେ ଜେଲରେ। ଦେଲେ ସେଦିନ ଖାଦ୍ୟ ଦେଲେ, ସେତେବେଳେ କହିଲେ ଆଜି ମୋର ଲାଷ୍ଟ ଦିନ, ଶେଷ ଦିନ, ନା କାହିଁକି ନା ଆଜି ଆମେ ମୁଣ୍ଡ କାଟ ହେବ, କ'ଣ ପାଇଁ ଏସବୁ ଯଦି ଜାଣିଲେ ଶକୁନି କହିଦେଲେ କାହିଁକି ସେ ହସିଲେ ବୋଲି। ଶକୁନି କହିଦେଲେ ଯେ ଏଇଭଳି ଭାବରେ ସେ ପରିଶ୍ରା କରୁଥିଲା ବେଳେ ଯେଉଁ ବଟ ଗଛର ବୀଜ ରହିଛି ସେଇଟା ଭାସିଗଲା, ଏଠି ବିରାଟ ବଡ଼ ଗଛ ତାର ବୀଜଟା ଭାସିଗଲା, କହି ହସିଦେଲେ, ଦୁର୍ଯ୍ୟୋଧନଙ୍କ ହସ ଆସିଲା। ତେଣୁ ଏ କଥା ଯେତେବେଳେ ଶୁଣିଲେ, ଦୁର୍ଯ୍ୟୋଧନ ପଚାରିଲେ ତମେ କେମିତି ଜାଣିଲ ଏ କଥା, ତାପରେ ସେ ଜାଣିଲେ ଶକୁନି ପୁଣି ସେ ଉଦ୍ଧାର କଲେ, ସେ ବନ୍ଦୀ ହେଇକି ରହିଥିଲେ, ଏସବୁ କଥା ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ହସିଲେ ଭଗବାନ କାହିଁକି ହସିଲେ ଆମେ ଜାଣିନେ, କିନ୍ତୁ ଆଚାର୍ଯ୍ୟମାନେ କହିବେ କାହିଁକି ହସିଲେ ଭଗବାନ, କାହିଁକି ପ୍ରହସ୍ୟତି, କାହିଁକି କହିଲେ ହସିଲେ ନା, ସୋ ମୃତ୍ୟୁମପି ନିମନ୍ତ୍ରୀୟ, ଯାହାଙ୍କର ମୁଁ ହେଉଛି ମୃତ୍ୟୁ, ଆକାଶବାଣୀ ହେଇଥିଲା ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା, ତାଙ୍କର ଅଷ୍ଟମ ଗର୍ଭ ତତେ ହତ୍ୟା କରିବ, ମୁଁ ତାଙ୍କର ମୃତ୍ୟୁ ହେଲେ ମଧ୍ୟ ସ୍ୱାନ୍ତିକ ମାନେ ତୁମ ମୋ ତାଙ୍କ ନିଜ ନିକଟକୁ ମୋତେ ନେଉଛନ୍ତି ଉପକ୍ରମତେ, ବର୍ତ୍ତମାନ ଉପକ୍ରମ ଚାଲିଛି, ବ୍ୟବସ୍ଥା ଚାଲିଛି। ଯୁଷ୍ମାକମ୍ ରାଗ୍ୟନ୍ତି ଅର୍ଥସ୍ୟ ଦୋତକୟମ୍ ପ୍ରହାସ୍ୟ, ଯେଉଁ ରାଜାଙ୍କର ଯେଉଁଭଳି ଭାବରେ ଯେଉଁ କଥା ସବୁ କହିଥିଲେ ସେଇଟାକୁ ଚିନ୍ତା କରି ଅକ୍ରୁର ଯାହା ସବୁ କହିଲେ, ସେଥିପାଇଁ ହସିଲେ ଭଗବାନ। ନିଜର ମୃତ୍ୟୁକୁ ସେ ଭଗବାନଙ୍କ ତାକୁ ହତ୍ୟା କରିନଥାନ୍ତେ, ଆମ ଶ୍ରୀଶ୍ରୀମ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଭଗବାନ ତାଙ୍କ ଲୀଳାରେ ବ୍ୟସ୍ତ ରହିଛନ୍ତି, ଭଗବାନ ଚିନ୍ତା କରୁନାହାନ୍ତି ମାମୁଙ୍କୁ ହତ୍ୟା କରିବା ଯାଇକିରି। ସେ ତେଣୁ ଅକ୍ରୁର କ'ଣ କଂସ ନିଜେ ପଠାଉଛନ୍ତି ମୋତେ ହତ୍ୟା କରିବା ଆସ, ସିଏ ଚାହୁଁଛି କୃଷ୍ଣଙ୍କୁ ହତ୍ୟା କରିବେ, କିନ୍ତୁ ସବୁ ଓଲଟା ଯୁଗ ନା, ଭୌତିକ ଜଗତ ହେଉଛି ଓଲଟା, ତେଣୁ ସବୁ ଓଲଟା କଥା ସେ ଚିନ୍ତା କରିବେ। ତେଣୁ ରାଜ୍ଞାଧିଷ୍ଠଂ ଧନୁର୍ମଖୋତ୍ସବ ନିମନ୍ତ୍ରଣ ବିଜ୍ଞାପୟ ମାସୁ ନ ତୁ ରହସ୍ୟମ୍, ତାଙ୍କ ପିତାଙ୍କୁ ଯେଉଁ କହିଲେ କୃଷ୍ଣ ବଳରାମ, ସେ ରାଜ୍ଞାଧିଷ୍ଠ ଧନୁର୍ମଖ ଚତୁର୍ଦ୍ଦଶୀରେ ଯେଉଁ ହେବ ଯଜ୍ଞ, ଧନୁ ଯଜ୍ଞ ହେବ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି, ଯେଉଁଥିରେ କଂସ ମୃତ୍ୟୁବରଣ କଂସକୁ ହତ୍ୟା କରିବେ ଭଗବାନ, ସେଇ ଧନୁର୍ମଖ କଥା କହିଲେ, ସେଥିପାଇଁ ମାମୁଁ ଆମକୁ ନିମନ୍ତ୍ରଣ କରିଛନ୍ତି, ଭଣଜାମାନଙ୍କୁ ଆମକୁ ନିମନ୍ତ୍ରଣ କରିଛନ୍ତି ମାମୁଁ, ନିମନ୍ତ୍ରଣ ବିଜ୍ଞାପୟା ମାସତୁ। ତେଣୁ ତାଙ୍କ ପିତାଙ୍କୁ ଏଭଳି ଭାବରେ କହିବେ, ପିତା ମଧ୍ୟ ରାଜି ହୋଇଯିବେ, ପିତା ମଧ୍ୟ ଆଦେଶ ଦେବେ ସମସ୍ତେ ଚାଲ। ଯେମିତି ଭଗବାନ ଯେତେବେଳେ ନନ୍ଦ ମହାରାଜ ଓ ଅନ୍ୟ ଗୋପମାନେ ଇନ୍ଦ୍ରଯଜ୍ଞ କରୁଥିଲେ, ଭଗବାନ ଏଭଳି ଭାବରେ ତାଙ୍କୁ ବୁଝେଇ ଦେଲେ, ଇନ୍ଦ୍ରଯଜ୍ଞ ବନ୍ଦ କରିଦେଲେ, ସେଇଭଳି ଭାବରେ କଂସପତି ଭୟ ଥିଲେ ମଧ୍ୟ ଭଗବାନ ଏଭଳି ଭାବରେ ବୁଝେଇବେ ତାଙ୍କୁ, ସେ ରାଜି ହୋଇଯିବେ, ସମସ୍ତେ କହିବ ଚାଲ ଯିବା ଦେଖିବା ଧନୁଯଜ୍ଞ। ତେଣୁ ବିଜ୍ଞାପୟା ମାସ ଯେଉଁ ଧନୁର୍ଯ୍ୟ ପାଇଁ ପଠାଇଛନ୍ତି କଂସ ମାମୁଁ ପଠାଇଛନ୍ତି, ଅକ୍ରୁର ତାତଙ୍କୁ ପଠାଇଛନ୍ତି ଆମକୁ ନେବା ପାଇଁ, ଆମେ ସବୁ ଯିବା ସେ ଧନୁଯଜ୍ଞ ଦେଖିବା, ଏଇସବୁ ଭାବେ କହିଲେ, ଏଇସବୁ କଥା କହିଲେ, କିନ୍ତୁ ନ ରହସ୍ୟମ୍, ରହସ୍ୟ କଥା କହିଲେ ନାହିଁ, କ'ଣ ପାଇଁ ଡକେଇଛନ୍ତି, ଏ ରହସ୍ୟଟି କହିଲେ ନାହିଁ, ପିତାଙ୍କୁ କହିଲେ ନାହିଁ, ପିତା ଯଦି କହିଲେ ପିତାଙ୍କ ପଠାଇଥାନ୍ତି କି ତାଙ୍କୁ। ତେଣୁ ଯୋ ଧନୁର୍ମଖ ଛଦ୍ମ ସନ୍ଦେଶ ଯଶ୍ୟ, ଏ ଯେଉଁ ଛଦ୍ମ ସନ୍ଦେଶ ଭିତରେ ରହିଛି ଅଲଗା କଥା ରହିଛି, ବାହାରେ ଅଲଗା ରହିଛି, ଏ କୂଟନୀତି ଏଇଟାକୁ କୁହାଯାଏ କୂଟନୀତି, ଭିତରେ ଗୋଟେ କଥା ବାହାରେ ଆଉ ଗୋଟେ କଥା କହିବେ, ବାହାରେ କହିବେ କ'ଣ ନା ଧନୁର୍ଯ୍ୟ ଦେଖିବା ପାଇଁ ମାମୁଁ ଡାକୁଛନ୍ତି ବଣଜାମାନଙ୍କୁ ଯିବେ ସେମାନେ, ତଦ ଅର୍ଥମ୍ ଚାଣୁରାଦିଭୀର ଘାତନାର୍ଥମ୍, ଭିତର ଅର୍ଥ ହେଉଛି ଚାଣୁର ଆଦିମାନଙ୍କ ଦ୍ୱାରା ତାଙ୍କୁ ହତ୍ୟା କରିବେ ଭଗବାନ, ବାହାର ଅର୍ଥଟା କହିଲେ ଭିତର ଅର୍ଥଟା କହିଲେ ନାହିଁ ତାଙ୍କ ପିତାଙ୍କୁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ସ୍ୱୟଂ ଅକ୍ରୁର ନନୁ ଏତାବତମ କାଳମେବ ଅକୃତ୍ୱା କୁତୋ ଅଧୁନା କର୍ତ୍ତୁମ ଆରଭେତ ଇତି ଅପେକ୍ଷା ମାହ। ତେଣୁ ଏତେଦିନ ପର୍ଯ୍ୟନ୍ତ କାହିଁକି କିଛି କାହିଁ କରୁନଥିଲେ ପଠାଉନଥିଲେ, କ'ଣ ପାଇଁ ଅଧୁନା କାହିଁକି ପଠାଇଲେ, ତମକୁ କାହିଁକି ପଠାଇଲେ, ଯଦି ଏଇଟା ଭଗବାନ ଯଦି ଚିନ୍ତା କରିବେ। ତେଣୁ ଏଇ ଶ୍ଳୋକଟି କୁହାଯାଉଛି। ଅଶ୍ୟ କଂସସ୍ୟ ତଂ ପ୍ରତି ଯଦୁକ୍ତମ ଏତତ୍ ଅକ୍ରୂର ବଚନ ପରମାର୍ଥ ହେତୁତ୍ୱାତ୍। ଶ୍ରୀ ବାଦରାୟଣିନା ସଂକ୍ଷେପଣ ଉକ୍ତମ, ଏଇଟା ହେଉଛି କଂସଙ୍କର ଯେଉଁ ଉକ୍ତି ସବୁ ରହିଛି, ଅକ୍ରୂର ବଚନ, ଅକ୍ରୂର ସବୁ କଥା କହିଦେଲେ ଭଗବାନଙ୍କୁ ପରମାର୍ଥ ହେତୁତ୍ୱାତ୍। ବହୁତ ଦୁଃଖଦାୟକ ଜିନିଷ ଏଇଟା, ବହୁତ କଂସକୁ କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ନେଉଛନ୍ତି, ବହୁତ ଦୁଃଖଦାୟକ ଘଟଣା। ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ ଏଇଟା ମନ ଦୁଃଖରେ ଏସବୁ କଥାକୁ ମଧ୍ୟ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି। ସଂକ୍ଷେପେଣ ଉକ୍ତମ, ଶ୍ରୀ ବୈଶମ୍ପାୟନ ଚ ବିସ୍ତରେଣ ବର୍ଣ୍ଣିତମ ତଥା ଚ ହରିବଂଶ ବିଷ୍ଣୁ ପୁରାଣେ। ହରିବଂଶ ବିଷ୍ଣୁ ପୁରାଣରେ ଏବଂ ଗରକ ସଂଗୀତାରେ ଏସବୁ ବିସ୍ତାର ଭାବରେ, ହରିବଂଶରେ ବୈଶମ୍ପାୟନ ଜନ୍ମେ ଯେଉଁ କହିଛନ୍ତି ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି, ଏବଂ ଗର୍ଗପୁରାଣ ଗର୍ଗ ସଂହିତାରେ ମଧ୍ୟ ବର୍ଣ୍ଣନା କରାଯାଇଛି ଏସବୁ କଥା। କିନ୍ତୁ ଶୁକଦେବ ଗୋସ୍ୱାମୀ ବହୁତ ମନ ଦୁଃଖରେ ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କଲେନି, ସଂକ୍ଷେପରେ କହିଦେଲେ, ଦୁଇଟି ଶ୍ଳୋକରେ କହିଦେଲେ। ତେଣୁ ଆ ପରେ ଦଶମ ଶ୍ଳୋକରୁ ଶୁଣିବା କିଭଳି ଭାବରେ ପିତାଙ୍କୁ କହିଲା ପରେ କ'ଣ ସବୁ ହେଲା, ସେ କଥା ଆମେ ଆସନ୍ତାକାଲି ଆଲୋଚନା କରିବା। ଆମର କଥା ଗୋଟିଏ ବିଶ୍ରାମ ଦେବ ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ଅଛି ବା ସନ୍ଦେହ ଅଛି ବା କିଛି ଦେବା ପାଇଁ ଚାହୁଁଛନ୍ତି କିଛି ମନ୍ତବ୍ୟ, ଆମର ସଂସ୍କୃତ ବିଦ୍ୟାଳୟ ଛାତ୍ର ଉପସ୍ଥିତ ଅଛନ୍ତି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ନିତାଇ ଗୌର ପ୍ରେମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।